ओम नमो भगवते वासुदेवाय। ओम नमो भगवते वासुदेवाय। श्रीमद्भागवतम दशम स्कंद 46 अध्याय श्लोक 23 10 46 23। मन्ये कृष्णं च रामं च प्राप्ताभिः श्रोत्तमौ सुराणां महदर्थाय वर्गस्य वचनं यथा। हरे कृष्ण। अर्चना में ब्रह्मन को श्रीमद्भागवतम दशम स्कंद 46 अध्याय श्लोक 23 पर कथा को आम स्वागत जनाऊ। ये आम बर्तमान आपमन को नहीं जावा नंदालय नंदगांव रे वर्तमान नंद उत्सव नंद उद्धव पूरा आलाप चलती संग चलती तेणु ये नंद उत्सव आम पाई नंद उत्सव तेणु गत काली शुणुले कमी नंद नंद महाराज कहते जदि कृष्ण विरह रे से बहुत दुखित होती क्रंदन कर तेणु उद्धव पाइबे तुम एत कष्ट रूम रहीकि घर भितर रहीकि सब चिंता कर बाहर जाए बुलिक आस तेणुक से कथि कही गत शुक आम आलोचना करें शरीर शैल वनोदेश मुकुंद पदभूषिता आक्रीड़ा ईक्षमाण मनोजाति तदात्मता गोटे मुझीगली सनातन गोस्वा से प्राय कही सब से कथा तो गोटे कथा हूँ मुकुंद शब्द रही कहगला मुकुंद सुखदेव गोस्वामी कहले मुकुंद कहीं नंद महाराज जो जाऊँगी बाहर को जाऊँगी से मुकुंद पदाज पदा मुकुंद पदभूषिता मुकुंद पद बोली कहीं कहले ना सुखदेव गोस्वामी कहते कारण नंद महाराज भाव मुकुंद शब्द अर्थ हो परमानंद पदौ मुकुंद प्रति श्लोके प्रति अक्षर नाना अर्थ कहे ये मुकुंद शब्द अर्थ हो आनंद परमानंद प्रदाऊ परमानंद प्रदान करती पाद को देखीदे आनंद आसीज सबुति आनंद घन सीए ता कथा चिंता कर आनंद वर्धन कर चिंता कले आनंद आसव तेणु से मुकुंद शब्द व्यवहार करमानंद प्रदान कर से ये तो सहज नंद ये मत आनंद घन किंतु पुणी जो सब भगवान विषय चिंता करसब रही चिन्ह सब देखुं तेणु तर परमानंद प्रदाय शब्द टी कहला आगे श्लोक अच्छा एकादश स्कंद प्रथम अध्याय श्लोक 6 रखाई गोटे कथा एकादश स्कंद प्रथम अध्याय श्लोक 6 एकादश स्कंद प्रथम अध्याय हूँ कौन ना जो जदु माने से मानकर ध्वंस कथा वर्णना कर पिंडारिक क्षेत्र गोटे रही जो क्षेत्र रे द्वारका निकट रे भगवान द्वारका रहंती द्वारका निकट रे सब मुनि ऋषि माने आसी सब बेले रहंती सब बेले रहंती मुनि ऋषि माने सब बेले रहंती तेणु एमाने जदि गोटे कथा रही है कौन ना जदि नारद मुनि के ऊपर अभिशाप दिला जे सी गोटे स्थान में अधिक दिन गोटे तीन दिन अधिक रही पारे ना ये दक्ष अभिशाप दे षष्ठ स्कंद वर्णना कर किंतु एटी से तांकर अभिशाप काम करूनथिला तेणु एटी से लगातार भाव रोते भगवान पाखे रोचे समीप मुक्ति बोली कहुए तेणु से हीला बेले गोटे लीलाटी होता द्वारका से पिंडारिक क्षेत्र में भगवान जो पुत्र मैंने सांब इत्यादि एम सब कौन कले गोटे खेल खेलें ଖେଳୁଥିଲେ ଖେଳୁଥିଲେ ଭଲ କରୁଥିଲେ, କିନ୍ତୁ ମୁନି ଋଷିମାନଙ୍କ ପାଇଁ ସହିତ ଯାଇକି ଖେଳିବାକୁ ଆରମ୍ଭ କଲେ ତାଙ୍କ ପତନର କାରଣ ହୋଇଗଲା। ମୁନି ଋଷିମାନଙ୍କ ପାଇଁ ଯାଇକରି ଥଟ୍ଟା କରିବା ପାଇଁ ଯାଇ ବସିଗଲେ, କ'ଣ କଲେ ନା ଶାମ୍ବକୁ ଗୋଟେ ସ୍ତ୍ରୀ ବେଶ କରିଦେଲେ, ଯାଇକରି ତାଙ୍କୁ ପ୍ରଣାମ କରି କହିଲେ, ଦେଖନ୍ତୁ ମୁନିବର, ଏ ଯେଉଁ କାଳେ କଜରାରେ ଯେଉଁ ରହିଛନ୍ତି, ଏ ଯେଉଁ ରହିଛନ୍ତି ସୁନ୍ଦର ନୟନୀ ଯେଉଁ କାଳି ରହିଛନ୍ତି ଶାମଳୀ, ଇଏ ତାଙ୍କର ଗର୍ଭରେ କ'ଣ ସନ୍ତାନ ଅଛି ଜାଣିବା ପାଇଁ ଚାହୁଁଛନ୍ତି, ତାଙ୍କୁ ଲାଜ ଲାଗୁଛି, ସେ କହିପାରୁନାହାନ୍ତି, ଆପଣ ଟିକିଏ କହିବେ କି କୃପା କରି ଏ କ'ଣ ସନ୍ତାନ ଜାତ କରିବେ, ପୁଅ ନା ଝିଅ। ତେଣୁ ଏଇଟା ଜାଣିପାରିଲେ ଋଷିମାନେ ଜାଣିପାରିଲେ ଇଏ ଆମ ଉପରେ ଏମିତି ଇଏ କରୁଛନ୍ତି, ଆମ ସହିତ ଖେଳୁଛନ୍ତି, ତେଣୁ ତାଙ୍କ କ୍ରୋଧ ଆସିଗଲା। ତେଣୁ ସିଏ କହିଲେ, ଇତି ପ୍ରଲୁବ୍ଧ ମୁନୟ, ମୁନିମାନଙ୍କୁ ଯେତେବେଳେ ଏଇଭଳି ଭାବରେ ଥଟା କଲେ, ଏବଂ ପ୍ରଲୁବ୍ଧ ମୁନୟ ତା ନଉଛୁ କୁପିତାନୁପ, ସେମାନେ କୋପ ପ୍ରକାଶ କରିକିରି କହିଲେ, କ'ଣ କହିଲେ ନା ଜନୟସତି ବୋ ମନ୍ଦାନ, ହେ ମନ୍ଦ ବାଳକମାନେ, ନା କ'ଣ କହିଲେ ମହାରାଜ ମୁନିବର, ମନ୍ଦ ନା ଅମନ୍ଦ କ'ଣ କହିଲେ, ଆମକୁ ମନ୍ଦ କହିଲେ ନା ନା ଅମନ୍ଦ କ'ଣ କହିଲେ, ନା ନା ମନ୍ଦ, ତୁମେ ସେ ମନ୍ଦ ନା କେମିତି କ'ଣ ମନ୍ଦ, ନା ତୁମର ସେ ଯେଉଁ ସନ୍ତାନ ଯାହା ଦେବ ସେ ହେବ ମୁସଳଂ, ନା ମୁସଳଂ କ'ଣ ପୁଅର ହେବ, ପୁଅର ନାଁ ହେବ ମୁସଳ, ନା 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 ସିଏ ମୁସଳଂ କୁଳ ନାଶନ, ତୁମର କୁଳକୁ ନାଶ କରିବ ମନ୍ଦ, ତୁମେ ସବୁ ମନ୍ଦାନ ବହୁବଚନ କୁହାଯାଉଛି, ସବୁ ଆସି ଖେଳୁଥିଲେ। ହଁ, ସାଙ୍ଗେ ସାଙ୍ଗେ ଭୟ ଆସିଗଲା, ଯେଉଁ ଖେଳ ଚାଲିଥିଲା କାଳ ଆସିଗଲା। ତେଣୁ କ'ଣ କଲେ, ସାଙ୍ଗେ ସାଙ୍ଗେ ସେ ପିଲାର ସବୁ ଡ୍ରେସ୍ ଖୋଲିଦେଲେ, ଦେଖିଲା ବେଳକୁ ଗୋଟେ ମୁସଳ ବାହାରି ପଡ଼ିଲା, ମୁସଳ ବାହାରି ପଡ଼ିଲା, ଭୟ କରିଗଲେ, ଦୌଡ଼ିଲେ ଦୌଡ଼ିଲେ ଯାଇକି ରାଜାଙ୍କୁ ଦେଲେ। ରାଜା ଥିଲେ କିଏ, ଉଗ୍ରସେନ। ଉଗ୍ରସେନ ଯେତେବେଳେ ଜାଣିଲେ ଏଭଳି ଘଟଣା, ସିଏ ଆଉ କୃଷ୍ଣଙ୍କୁ କହିଲେ ନାହିଁ, ସିଏ କ'ଣ କଲେ, ସେ ଭୀମଙ୍କୁ ଡାକିଲେ, ଭୀମଙ୍କୁ ଡାକି କହିଲେ, ଇଏ ଗୋଟେ ମୁସଳଟା ହେଇଛି, ଏଇଟାକୁ କ'ଣ ଟିକେ ବ୍ୟବସ୍ଥା କର। ତେଣୁ ଭୀମ କହିଲେ, କିଛି କଥା ନାହିଁ, ମୁଁ ତାକୁ ଚୁପଚୁପ୍ କରିଦେବି। କହିକିରି ସେ ଯେଉଁ ଦ୍ୱାରକା ସମୁଦ୍ର ନଦୀରେ ସମୁଦ୍ର ରହିଛି, ତାକୁ ପଥରରେ ଘଷି ଘଷି ଚୂର୍ଣ୍ଣ କରିଦେଲେ, ଆଉ ଖଣ୍ଡିଏ ରହିଲା ସେଇଟା ଫିଙ୍ଗିଦେଲେ ସମୁଦ୍ରକୁ। ତେଣୁ ଏଇ ଯେଉଁ ଚୂର୍ଣ୍ଣ ସବୁ ହୋଇଗଲା, ସବୁ ପଡ଼ିକରି ସମୁଦ୍ରରେ ଆସିକରି ଏରକା ଗୋଟେ ବନ ତିଆରି ହୋଇଗଲା, ପ୍ରଭାସ କ୍ଷେତ୍ରରେ ଏରକା ବନ ହୋଇଗଲା, ଏବଂ ସେ ଯେଉଁ ରହିଥିଲା ପାତିଆ ସେଇଟାକୁ ଗୋଟେ ମାଛ ଗିଳି ଦେଇଥିଲା, ସେଇଟାକୁ ଜରା ନାମକ ରାକ୍ଷସ ଗୋଟେ ରହିଛି, ଜରା ସବର, ସେ ସେଇଟାକୁ ସେ ମାଛଟାକୁ ଧରିକରି ସେତେବେଳେ ଖାଇବା ପାଇଁ ବସିଥିଲା, କଟା କଟି କରି ରହୁଥିଲା। ଆମେ କାଲି କହୁଥିଲୁ ମାଛ କଥା, ତୁମର କେତେ ସନ୍ଦେହ ଥିବ ଯେ ଆମେ କହିଦେଇଥିଲୁ କାଲି ପଠା ହେବ, କ'ଣ ଏକ୍ସପୋର୍ଟ ହେବ କେଉଁଠିକି ନା ବୈକୁଣ୍ଠ ଲୋକକୁ, ମାଛ ପଠା ହେବ, କେତେ ଜଣଙ୍କର ସନ୍ଦେହ ଥିବ, କ'ଣ ମାଛ କ'ଣ ପଠା ହେବ, ମାଛ କ'ଣ ପଠା ହେବ, ଏଇଟା ଗୋଟେ ଶ୍ଳୋକ ଅଛନ୍ତି ଆମେ କହିବା, ଏଇ ସରିଲା ପରେ ସେ କଥା କହିବା। ତେଣୁ ଏଠି ସେଇଟା ହେଲା ତାଙ୍କର କାଳ ହେଲା, ଏଇଟା ଏକାଦଶୀ ସ୍କନ୍ଧ ପ୍ରଥମ ଅଧ୍ୟାୟ ଆସିବ, ସେ ସବୁ ବାରୁଣୀ ମଦିରା ପିଇ ତାଙ୍କ ଭିତରେ ଫାଇଟିଂ କରି ସବୁ ମୃତ୍ୟୁବରଣ କଲେ, ଏ ପରେ ଆମେ କଥା କହିବା। ତେବେ 11:1-6 ଗୋଟେ ଶ୍ଳୋକ ଅଛନ୍ତି, ସେଇଟା ହେଉଛି କ'ଣ ନା, ସୋ ମୂର୍ତ୍ତିଆ ଲୋକ ଲାବଣ୍ୟ, ନା ଏଇଟା ପଢ଼ିବା ଦରକାର ନାହିଁ, ଏଇଟା ଖାଲି ମୁଁ କହିଦେଉଛି, ସ୍ୱମୂର୍ତ୍ତିଆ ଲୋକ ଲାବଣ୍ୟ ନିର୍ମୁକ୍ତିଆ ଲୋଚନମ ନିଡ଼ାମ ଗିର୍ଭୀସ୍ତା ସ୍ମରତମ ଚିତ୍ତମ ପଦେସ୍ତାନ ଇକ୍ଷିତାନ କ୍ରିୟା। 11 ପ୍ରଥମ ଅଧ୍ୟାୟ 6 ଶ୍ଳୋକରେ ଏଇଟା କହୁଛନ୍ତି ଶୁକଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ। ସ୍ୱମୂର୍ତ୍ତିଆ ଲୋକ ଲାବଣ୍ୟ, ଭଗବାନଙ୍କ ଯେଉଁ ମୂର୍ତ୍ତି, ଏ ବହୁତ ସୁନ୍ଦର ମୂର୍ତ୍ତି, ଲୋକ ଲାବଣ୍ୟ, ଆଠାରୁ କିଛି ଉନ୍ନତ ଆଉ କାହାର ସୌନ୍ଦର୍ଯ୍ୟ ଅଧିକ ନାହିଁ, ଭଗବାନଙ୍କର ସମସ୍ତେ ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସମସ୍ତଙ୍କର ସୌନ୍ଦର୍ଯ୍ୟ ରହିଛି, ତା ଦେହରେ ଗୋଟିଏ କ'ଣ ଐଶ୍ୱର୍ଯ୍ୟ ରହିଛି ସୌନ୍ଦର୍ଯ୍ୟ, କିନ୍ତୁ ଭଗବାନଙ୍କର ରୂପ ସହିତ କାହାର ରୂପ ସମାନ ହୋଇପାରିବ ନାହିଁ, ଭଗବାନଙ୍କ ରୂପ ଏଭଳି ରୂପ ମାଧୁରୀ, ଭଗବାନଙ୍କ 4 ବୈଶିଷ୍ଟ୍ୟ ରହିଛି, ତା ଗୋଟିଏ ହେଉଛି ରୂପ ମାଧୁରୀ ବରହାବତ, ସେ ଆମେ କହିବାନି। ତେଣୁ ନିର୍ମୁକ୍ତିଆ ଲୋଚନମ ନିଡ଼ାମ, ଏଇଟାକୁ ମନୁଷ୍ୟମାନଙ୍କର ଚକ୍ଷୁରେ ଏଇ ସେଇ ରୂପକୁ ସ୍ଥାପନ କରିଥିଲେ। ଗିର୍ଭୀସ୍ତା ସ୍ମରତାମ ଚିତ୍ତମ, ତାଙ୍କର ଯେଉଁ ଗିର୍ଭୀ ତାଙ୍କର ଯେଉଁ ବଚନ ରହିଛି ଏଇଟାକୁ ଯେତେ ସ୍ମରଣ କରୁଥିଲେ। ପଦେସ୍ତାନ ଇକ୍ଷିତାନ କ୍ରିୟା, ଯେଉଁ ବୃନ୍ଦାବନରେ ଯେଉଁ ସବୁ ଲୀଳା କରିଥିଲେ ତାଙ୍କ ପାଦ ଚିହ୍ନ ସବୁ ରହିଛି, ଏସବୁ ଦେଖି ସମସ୍ତେ ଭାରି ହେଉଥିଲେ, କୃଷ୍ଣଙ୍କୁ ଭାରି ହେଉଥିଲେ ସମସ୍ତେ। ତେଣୁ ସନାତନ ଗୋସ୍ୱାମୀ ଏକଥା କହିଥିଲେ। ତେବେ ଆମେ ଯେଉଁ କହିଥିଲେ ମାଛ କଥା, ମାଛ କଥା ରହିଛି, ପଞ୍ଚମ ସ୍କନ୍ଧରେ ରହିଛି, ଆମେ ଆଜି ସନ୍ଧ୍ୟାବେଳେ ସେ କଥା କହିବା। ପଞ୍ଚମ ସ୍କନ୍ଧ ଅଠର ଅଧ୍ୟାୟରେ ଶ୍ଳୋକଟି ରହିଛନ୍ତି, ସେଠି ଦରକାର ହେଉଛି, ସେଠି ମାଛର ଆବଶ୍ୟକତା ରହିଛି। ଏଠି କୁହାଯାଇଛି କେଉଁଠି ନା, କେଉଁଠି ସେଇଟା କୁହାଗଲା, ପାଞ୍ଚ, ହଁ ପାଞ୍ଚ ଅଠର ତେରରେ କୁହାଯାଇଛି, ହରିହି ସାକ୍ଷାତ ଭଗବାନ ଶରୀରିଣା, ଭଗବାନ ଭଗବାନ ହରି ସିଏ ଶରୀରିଣାମ ଆତ୍ମା ଦଶାଣାମ ଇବ ତ୍ୱୟମ ଇପ୍ସିତମ। ଭଗବାନ ହେଉଛନ୍ତି ଜଳ ଭଳି, ତ୍ୱୟମ ଜଳ ସହିତ ତୁଳନୀୟ, ଏବଂ ଏମାନେ ଯେଉଁ ଶରୀରିଣା, ଯେଉଁ 84 ଲକ୍ଷ ପ୍ରକାର ଶରୀର ଏଠି ସବୁ ରହିଛନ୍ତି, ଏମାନେ ହେଉଛି ଝସାଣା, ଝସ କହିଲେ ଜଳଜୀବ ମାଛ, ତେଣୁ ଏମାନେ ମାଛ ଭଳି। କିନ୍ତୁ ହିତ୍ୱା ମହାତ୍ମ ଯଦି ସଜ୍ଜତେ ଗୃହେ, ଭଗବାନଙ୍କୁ ହିତ୍ୱା ଭଗବାନ ତ୍ୟାଗ କରିଥିବାରୁ ସେମାନେ ଛଟପଟ ହେଉଛନ୍ତି। ସେହି ମାଛମାନଙ୍କୁ ଆମେ ଯେଉଁ ଗତକାଲି କହିଥିଲେ ଜାଲ ତିଆରି କରିକି ପକାଅ ବୋଲି ଭଗବାନ ନିର୍ଦ୍ଦେଶ ଦେଇଛନ୍ତି, ଆମେ ଏଇଟା ଆସିବ ପରେ ଏକଥା କହିବା। ତେଣୁ ସେହି ମାଛମାନଙ୍କୁ ଉଦ୍ଧାର କରି ସେ ପଠାଇବା, ଏକ୍ସପୋର୍ଟ ହେବ ବୈକୁଣ୍ଠ ଲୋକକୁ। ସେଇ ଯେଉଁ ମାଛ ଏଠି ଛଟପଟ ହେଉଥିଲେ, ସେମାନେ ଯେତେବେଳେ ସେଠି ଯିବେ, ଆନନ୍ଦ ସାଗରରେ ମଗ୍ନ ହୋଇଯିବେ, ଆନନ୍ଦା ମୋଦି ବର୍ଦ୍ଧନମ। ତେଣୁ ଏ ନିର୍ଦ୍ଦେଶ ଆମ ପାଇଁ ଅଛି, ଜାଲ ପକାଇବା, ଯେତେ ଜାଲ ଆମେ ସବୁ ତିଆରି ହେଉଛନ୍ତି ଜାଲ, ଯେତେ ଜାଲ ସବୁ ପକାଇବା, ଏଭଳି ଜାଲ, ମଡ଼ର୍ଣ୍ଣ ଜାଲ, ଇଏ ମଡ଼ର୍ଣ୍ଣ ଜାଲ, ଏଇଠୁ ପକାଇବା ଏକାଥରେ ଯାଇ ଆମେରିକାରେ ପଡ଼ିବ। ଏସବୁ ମାଛମାନଙ୍କୁ ବାହାର କରି ଆଣିକିରି ସବୁ ପଠାଇବା, ଏକ୍ସପୋର୍ଟ ହେବ ବୈକୁଣ୍ଠ ଲୋକକୁ। ସେମାନେ ଯେଉଁ ଛଟପଟ ହେଉ, କରୋନା ବା ବିଭିନ୍ନ ପ୍ରକାର ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ ଛଟପଟ ହେଉଥିଲେ ଭଗବାନ ବିରହରେ, ସେମାନଙ୍କୁ ସବୁ ପଠାଇବା, ଏକ୍ସପୋର୍ଟ ହୋଇଯିବ ସେମାନେ ସବୁ। ଭାବ ଆସିବ, ସେ ଶ୍ଳୋକଟି ଆସିବ, ଆମେ କହିବା, ସବୁ ପଠା ହେବ ତାଙ୍କୁ ସେଠିକି, ପଠାହେଲେ ସେମାନେ ସବୁ ଆନନ୍ଦରେ ରହିବେ, ସମସ୍ତଙ୍କ ଆନନ୍ଦ ପାଇଁ ବ୍ୟବସ୍ଥା କରାଯାଉଛି। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ହୁଏ। ସମସ୍ତେ କେମିତି ଆନନ୍ଦରେ ରହିବେ ସେଥିପାଇଁ ସେ ବ୍ୟବସ୍ଥା ହେଉଛି। ଏ କୃଷ୍ଣ ଚେତନା ସେଇଥିପାଇଁ ଉଦ୍ଦିଷ୍ଟ, ସମସ୍ତଙ୍କର ମଙ୍ଗଳ କରିବା ପାଇଁ, ସମସ୍ତଙ୍କର କଲ୍ୟାଣ ହେବ, ଇଏ ହେଉଛି ପ୍ରକୃତ କଲ୍ୟାଣ। ଭଗବତ ଗୀତାରେ ଭଗବାନ କହିଲେ, ଯେ କହିଲେ ଯେ ଆମେ ପ୍ରଶ୍ନ ଉତ୍ତର କରୁଛୁ, ଏଇଟା ଗୋଟେ ରହିଛି ଭାଗବତରେ ରହିଛି, ଏ ପ୍ରଶ୍ନ ଆଉ ଉତ୍ତର ଆମେ ଦେଖିବା ଭଗବତ ଗୀତାରେ। ପ୍ରଶ୍ନ, ସର୍ବ ଉପନିଷଦ ଗାବ ଦୁଗ୍ଧା ଗୋପାଳ ନନ୍ଦନ ପାର୍ଥ ବତ୍ସା ସୁଧି ଭୋକ୍ତା ଦୁଗ୍ଧଂ ଗୀତା ମତ ମହତ। ପାର୍ଥ ହେଉଛନ୍ତି ବତ୍ସା, ଦୁଗ୍ଧ ଦୁହଁଛନ୍ତି, ବତ୍ସା ନ ରହିଲେ ଦୁଗ୍ଧ ଆସିବ ନାହିଁ, ଏ ପ୍ରଶ୍ନ ସେଥିପାଇଁ ରହିଛି ପ୍ରଶ୍ନ ଉତ୍ତର। ଭାଗବତ ମଧ୍ୟ 6 ପ୍ରଶ୍ନ ପଚାରିଥିଲେ, ସେ ପ୍ରଶ୍ନର ଉତ୍ତର ଦିଆଯାଇଛି। ଏବଂ ଯେତେବେଳେ ପ୍ରଥମ ସ୍କନ୍ଧ 9 ଅଧ୍ୟାୟରେ ଭୀଷ୍ମଦେବ ସରସ୍ୱତୀଧାରେ ରହିଥିଲେ, ସେଇଠି ଯେତେବେଳେ ପାଣ୍ଡବମାନେ ଯାଇଥିଲେ, ପାଣ୍ଡବମାନଙ୍କୁ ସେ ଯେଉଁ କଥା କହୁଥିଲେ ସେ ପ୍ରଶ୍ନ ତାକୁ ପଚାରିଥିଲେ। ଇଏ ହେଉଛି ଭାଗବତ କଥାର ଶୈଳୀ ହେଉଛି ଏଇଟା, ପ୍ରଶ୍ନ କରିକି ଉତ୍ତର ଦିଆଯିବ। ଏଇଟା କ'ଣ, ପ୍ରଥମ ସ୍କନ୍ଧ 9 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ସେ କହିଲେ ଭୀଷ୍ମଦେବ କହୁଛନ୍ତି, ଏ ପ୍ରଶ୍ନ, ଯତ୍ର ଧର୍ମସୁତ ରାଜା ଗଦା ପାଣି ମୃକୋଧର କୃଷ୍ଣ ହସ୍ତି ଗାଣ୍ଡିବ ଚାପମ ସୁହୃତ କୃଷ୍ଣ ତଥ ବିପଦ। ଏ ପ୍ରଶ୍ନ ପାଣ୍ଡବମାନଙ୍କୁ ଭଗବାନ ପଚାରୁଛନ୍ତି, ଭୀଷ୍ମଦେବ ପଚାରୁଛନ୍ତି, ସେଇ ମୁନି ଋଷିମାନେ ସମସ୍ତେ ରହିଛନ୍ତି, ତାଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି, ସେ କ'ଣ ଉତ୍ତର ଦେବେ। ତେଣୁ ସେ ପ୍ରଶ୍ନର ଉତ୍ତର ସେ ନିଜେ ଦେଲେ, ଯେଉଁଠି ଭଗବାନ, ଯେଉଁଠି ଧର୍ମସୁତ ରାଜା ରହିଛନ୍ତି, ଯୁଧିଷ୍ଠ ମହାରାଜ ଧର୍ମସୁତ ରାଜା, ବୃକ ପାଣି ଗଦାଧର, ଗଦାଧର ଗଦା ଧାରଣ କରିଛନ୍ତି ବୃକ, ଭୀମ ଭୀଷ୍ମଦେବ, ଏ ସରି ଭୀମ, ଏବଂ କ'ଣ କୃଷ୍ଣ, କୃଷ୍ଣ ଅର୍ଜୁନଙ୍କର ଗୋଟେ ନାମ ହେଉଛି କୃଷ୍ଣ, ଗାଣ୍ଡିବ ସହିତ ସେ କୃଷ୍ଣ ଅଛନ୍ତି, ଅର୍ଜୁନ ରହିଛନ୍ତି, ଏବଂ ସୁହୃତ କୃଷ୍ଣ, ସ୍ୱୟଂ ଭଗବାନ କୃଷ୍ଣ ରହିଛନ୍ତି, ତାଙ୍କ ସୁହୃତ ସିଏ, ତତ୍ଵ ବିପଦ ତଥାପି ବିପଦ। ସେ ପ୍ରଶ୍ନର ଉତ୍ତର ତା ପର ଶ୍ଳୋକରେ ସେ ଦେଇଛନ୍ତି। ତେଣୁ ଇଏ ଶ୍ଳୋକ ପ୍ରଶ୍ନ ଉତ୍ତର କରିକି ମାଧ୍ୟମରେ ସବୁ କଥା କୁହାଯାଏ, ଏ ହେଉଛି ଷ୍ଟାଇଲ, ଇଏ ହେଉଛି ଆମର ପରିପାଟୀ, ଆମର ଯେମିତି ଇଏ କହନ୍ତି ସନ୍ଦୀପେନ୍ଦ୍ର ପ୍ରଭୁ କହିବେ, ସେ ସବୁବେଳେ ଏ ପରିପାଟୀ, ଇଏ ସମସ୍ତଙ୍କ ପରିପାଟୀ, କାହାର କେଉଁଭଳି ଭାବେ ପରିପାଟୀ, କି କେଉଁଭଳି ଭାବରେ କଥା କହିବ, ତା'ର ପରିପାଟୀ ସ୍ୱଭାବ, ତା'ର ସ୍ୱଭାବ ସେଇ ରହିଛି। ତେଣୁ ଯାହା ବି ହେଉ, ଆମ କଥା କେହି ଖରାପ ଭାବିବ ନାହିଁ, ଏମିତି ପ୍ରଶ୍ନ ହୋଇଯାଉଛି। ତେଣୁ ଇଏ ଯେଉଁ ରହିଛି 22 ଶ୍ଳୋକରେ ଆମେ କହିଲେ, ବର୍ତ୍ତମାନ 23 ଶ୍ଳୋକରେ କହୁଛନ୍ତି, ଯେ ମନ୍ୟେ कृष्णं च रामं च प्राप्ताभ्य श्रोतमौ। नंद महाराज कहते मु भावुचि मे कौन ना ये कृष्ण एवं राम कृष्ण एवं बलराम ये दुज प्राप्ताभ्य श्रोतमौ ये जो इह ये पृथ्वी जो आप्त भागवत में से कथा कह जाए इह ये आउ कौटी ना भागवत यह शास्त्र इह बोली कहुई यहाँ वर्णना कर पद्म पुराण भागवत महात्म्य स्वर्गे सत्ये च कैलासे वैकुंठे नास्तायम रस अत्र पिबंतु सद्भाग्या मा माँ मुंचंतु करीचित इटा आउ कौट ना इह य शब्द भागवत कहगला इह कौटी कौट कहगला इह कौट कहगला तो कहगला ना निगम कड़पतर गणित फलम सुखम घात अमृत पीबतम भागवत रसमाड़ मूर रसिका विभाविका ता पूर्व जो कहगला श्रीमद कौन धर्म प्रोजित कैतपत्र परम निर्मत शरणांगता वेद्यम वास्तम अत्र वस्तु शिवदम तापत्र उन्मीलनम श्रीमद्भागवते महामुनिकृते किंबा परीश्वर सद्य हृदय बढ़ते तत्र पृथ्वी सूचना पाऊनी इह कौटी अच्छे खोजा पड़ो भागवत आम से खोजा भागवत रही श्लोक गोटे इह शब्द आउ कौटी ना से केवल यही पृथ्वी से उपलब्ध स्वर्गर ना कि सत्यलोक ब्रह्मा जो प्रवेश से कि कैलास जो शिव रही ना एमती कि वैकुंठे नास्ते रस वैकुंठ में मत रस ना तेणु जो मैंने सद्भाग्य व्यक्ति से पान करतु तो पीबंत सद्भाग्या एवं केवल त्याग कर मुंचंतु करी केवल त्याग करूँ ना तेणु इह शब्द टी कौट रही खोजा पड़ो भागवत मेरे रही इह मार्द जना पड़ इह मार्द इ आई एच ए इह इह मान आई एच ए इह ओह अच्छा अच्छा कौन गोटे पढ़ू ना कौन अच्छी प्रथम छंद गोटा ना भूबि जो रही भूबि भूबि शब्द जो रही भूबि मान पृथ्वी में आउ कौटी मिलवानी भागवत रस जो भागवत कहुला से समय परीक्षित महाराज जो शुणुते भागवत से समय देवता देवतार देवता स्वर्गर देवता मैंने आसी पहुँची गले अमृत आणिकी आसते यहाँ वर्णना कर पद्म पुराण से कहले सार गुरुदेव नियंतु अमृत नियंतु स्वर्गर अमृत आम आनीचु हाँ यहाँ दे परीक्षित महाराज से पान करेंगे जो कौन तक्ष दर्शन कले मत से मृत्युवरण करेंगे ना किंतु आमको आसतु टी कह भागवत कहे स्वर्ग लोक जा चलतु विदा करदे सुखदेव गोस्वामी विदा करदे पद्म पुराण से श्लोक अच्छा कौ तुम कौट ये भागवत रूपक महारस कौ भागवत रूपक सुधा बा अमृत आ को तुमर कि ये अमृत ये अमृत आ सहित तुलना करदे योग्यता ना विदा करदे विदा करदे देवता मानक विदा करदे ना तुम बसपर ना पड़ेगले शुणीपारे ना कहुई कौटी भागवत में ये रस ना पृथ्वी पृष्ठ भूभौ भूभौर गोटे शब्द अच्छे कौट मोर मन पड़ूनि भूमि बोली रही भूमि भूमि भावुका हाँ भूमि भावुका भूमि शब्द अर्थ कौन हे भूमि भावुका निगम कलपतर गणित फलम सुख मुखात अमृत दबसंजुतम पीबतम भागवतम रसमाड़ मुहूर् रसिका भूमि भावुका भूमि भावुका मान कौन ये जो भागवतम रस तीनो श्लोक में मंगलाचरण करदे भागवतम प्रथम मंगलाचरण हूँ तीन प्रकार गोटे हूँ आशीर्वाद वस्तु निर्देश नमस्कार प्रथम श्लोक जो जन्मादि अश जता हूँ नमस्कार द्वितीय श्लोक हूँ वस्तु निर्देश तृतीय श्लोक हूँ आशीर्वाद समस्त को आशीर्वाद दि जा तेणु ये निगम रूपक कल्पतर सुपक्व मिष्ट फल एवं फल पाचिगले वैज्ञानिक मैंने कहते तलू पड़ जाए कारण माध्याकर्षण शक्ति किंतु ये फल तलू पड़ू ना ये आसूसी गणित फलम ब्रांच दे आसूसी परंपरा एवं परंपरा प्राप्तम ब्रांच दे आसूसी सुगम निगम कल्पतर गणित फल सुखम खात जो फलटा पाचि जाए जब सुहाद थंटा मारे तार मिष्टता आहरी बढ़ी जाए तेनाली सुखम खात अमृत द्रव ये अमृत आसूसी संजुतम पीबतम भागवतम रसमा ये रसर आलय आलयर आ गोटे अर्थ हूँ कौन आलय अर्थ हूँ समुद्र रसर समुद्र ଆଉ ଗୋଟେ ଅର୍ଥ ହେବ ଆଲୟ, ଆଲୟ ମାନେ ମୃତ୍ୟୁ ପର୍ଯ୍ୟନ୍ତ, ମୃତ୍ୟୁ ପର୍ଯ୍ୟନ୍ତ ଏଇଟା ପାନ କରନ୍ତୁ, ଏ ପାନ କରନ୍ତୁ, ଏଇଟା ଆଶୀର୍ବାଦ ଦିଆଯାଉଛି। ପିବନ୍ତମ ଭାଗବତ ରସମାଳ ମୁର ରସିକା ଭୂମି ଭାବ ବା ଭୂମି ମାନେ କ'ଣ, ଏହି ପୃଥିବୀ ପୃଷ୍ଠରେ ହିଁ ଇଏ ଆଭେଲେବୁଲ, ଆଉ କେଉଁଠି ନାହିଁ। ସେଥିରେ ପଦ୍ମପୁରାଣରେ ବର୍ଣ୍ଣନା କରାଗଲା, ତେଣୁ ଇଏ ଆସ୍ୱାଦନ କରାଯିବ। ଆସ୍ୱାଦନ ଏହିଭଳି ଭାବରେ ହେବ, କୋଶ୍ଚିନ୍ ଆନ୍ସର, କୋଶ୍ଚିନ୍ ନ ଦେଲେ ଆନ୍ସରଟା ଆସିବ ନାହିଁ। ବର୍ଷା ଯଦି ମୁହଁ ନ ମାରିବ କ୍ଷୀର ଦେବ ନାହିଁ, ଭଗବାନ ଚାହିଁଥିଲେ ସବୁ କହିପାରିଥାନ୍ତି, କିନ୍ତୁ ଅର୍ଜୁନ ପ୍ରଶ୍ନ କହିଲେ। ମୁଖ୍ୟ 16 ପ୍ରଶ୍ନ ରହିଛି ଭଗବତ ଗୀତାରେ, ତେଣୁ ଆମର ମଧ୍ୟ ପରିପାଟି ସେଇଟା ଆମେ ଆସିଯାଉଛି ପ୍ରଶ୍ନ ମନା କଲେ ଯାହା ବି ହଉ। ତେଣୁ ଏହି ଶ୍ଳୋକରେ କହୁଛନ୍ତି ମନିହେ କୃଷ୍ଣଙ୍କ ରାମଙ୍କ, ମୁଁ ଭାବୁଛି ଏଇ କୃଷ୍ଣ ଏବଂ ରାମ ପ୍ରାପ୍ତା ବିହ ସୁରତମୌ ସୁର 33 ଦେବତା ଅଛନ୍ତି। ଏଇଟାକୁ ଲୋକମାନେ ବୁଝିପାରନ୍ତିନି, ସେମାନେ କ'ଣ ହିନ୍ଦୁମାନଙ୍କର ବହୁତ ଭଗବାନ, ଅନ୍ୟ ସବୁ ଧର୍ମରେ ଗୋଟିଏ ଗୋଟିଏ ଭଗବାନ, ଆମର ହିନ୍ଦୁଙ୍କର ପ୍ରଭୁପାଦ ହିନ୍ଦୁ ବୋଲି ଶବ୍ଦ ନାହିଁ, ବୈଦିକ ଲାଇବ୍ରେରୀରେ ହିନ୍ଦୁ ବୋଲି ଶବ୍ଦ ନାହିଁ। ଏବଂ ଯେଉଁ 33 ଏମାନେ ଦେବତା, ଏମାନେ ଭଗବାନ ନୁହନ୍ତି, 33 ସୁର ଉତ୍ତମ ହଉ, ତାଙ୍କ ଭିତରେ ଯେଉଁ ଉତ୍ତମ, ଏ ଦୁଇ ଜଣ ନା ଦୁଇ ବଚନ କୁହାଯାଉ ସୁର ଉତ୍ତମ ହଉ, ସେମାନେ ଭାବୁଛନ୍ତି କ'ଣ କୃଷ୍ଣ ଇଏ କ'ଣ ଶିବ ବିଷ୍ଣୁ ବ୍ରହ୍ମା ବିଷ୍ଣୁ ବା ବ୍ରହ୍ମା, ଏଇଭଳି ଭାବରେ ଦୁଇଜଣ ଉତ୍ତମ ଉତ୍ତମ ହଉ ସୁରୋତ୍ତମ ହଉ। ସୁରାଣାଂ ମହଦ ଅର୍ଥାୟ, ଦେବତାମାନେ ମହଦ ଅର୍ଥ ପାଇଁ ଗର୍ଗସ୍ୟ ବଚନ ଯଥା, ଯଦି ଉଦ୍ଧ ପଚାରିବେ କେମିତି ଜାଣିଲ ସେମାନେ ନା ଗର୍ଗ, ତାଙ୍କ ନାମକରଣ ସମୟରେ ଗର୍ଗ କହିଥିଲେ, 3 ଯେତେବେଳେ ହେଇଥିଲେ ଗର୍ଗ ଗର୍ଗମୁନି ନାମ ରଖେ, ଗର୍ଗ ନାମ କୃଷ୍ଣ ନାମ ରାଖେ ଗର୍ଗ, ଧ୍ୟାନ ତ ଜାଣିଆ, ଧ୍ୟାନ କରିକି ଜାଣିଲେ ଗର୍ଗ ମହାରାଜ ଗର୍ଗମୁନି। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ବିଶ୍ଳେଷମୟ ପ୍ରୀତି ଜାତି ସ୍ୱଭାବଦେବ ସହସା ସ୍ଫୁରିତେନ ତତ୍ ଐଶ୍ୱର୍ଯ୍ୟଣ କ୍ଷଣ ଲବ୍ଧ ବିବେକ ଇବାହ। ଆମେ କହିଥିଲେ ଗତକାଲି କହିଥିଲେ, ଯେଉଁମାନେ ମାଧୁର୍ଯ୍ୟ ରସ ରହିଛି ଆସ୍ୱାଦନ କରୁଛନ୍ତି, ସେମାନେ ଐଶ୍ୱର୍ଯ୍ୟକୁ ଐଶ୍ୱର୍ଯ୍ୟଟା ତାଙ୍କ ପାଖରେ ଛପିଯାଏ, ଐଶ୍ୱର୍ଯ୍ୟଟା ହୁଏ ନାହିଁ, ଉଦୟ ହୁଏ ନାହିଁ, ଭଗବାନ ବୋଲି ଜାଣିପାରନ୍ତି ନାହିଁ, ସେମାନେ ଭାବନ୍ତି ଇଏ ଆମର ଆମ ନିଜ ଜନ, ଭଗବାନ ବୋଲି ଜାଣନ୍ତି ନାହିଁ, ଇଏ ହେଉଛି ମାଧୁର୍ଯ୍ୟ। କିନ୍ତୁ ଇଏ ଯେଉଁ ବିଚ୍ଛେଦ ଅବସ୍ଥାରେ ବା ବିଭିନ୍ନ ପ୍ରକାର ବିପଦ ପଡ଼ି ସମୟରେ ଏଇ ଐଶ୍ୱର୍ଯ୍ୟ ଜ୍ଞାନରେ ତାଙ୍କୁ ଉଦ୍ରେକ ହୁଏ, କିଛି ସମୟ ପାଇଁ ହୁଏ। ପ୍ରୀତି ଯାହାତି, ଏ ଯେଉଁ ପ୍ରୀତି ତାଙ୍କ ପାଇଁ ରହିଛି, ସ୍ୱଭାବ ସହସା ସ୍ଫୁର୍ତ୍ତି ସ୍ଫୁରିତେନ ତତ୍ ଐଶ୍ୱର୍ଯ୍ୟଣ କ୍ଷଣ, ଗୋଟେ କ୍ଷଣ ପାଇଁ ଆସୁଛି ତାଙ୍କର ଐଶ୍ୱର୍ଯ୍ୟ ଭାବ ଆସୁଛି। ଲବ୍ଧ ବିବେକ ଇବହ, ବର୍ତ୍ତମାନ ତାଙ୍କର ଜ୍ଞାନ ହୋଇଗଲା, ବର୍ତ୍ତମାନ ସେ ମନି ବର୍ତ୍ତମାନ ଏଇ ଶ୍ଳୋକଟି କହିଲେ। କାହିଁକି ଏ ଶ୍ଳୋକଟି କହିଲେ, ପୂର୍ବ ଶ୍ଳୋକ ସହିତ ଅନ୍ୟ, ଏଇଟା ହେଉଛି ପୂର୍ବ ଶ୍ଳୋକ ପରେ ଏଇଟା କାହିଁକି କହିଲେ, ଏଇଠି ଯେ ଅନ୍ୟ, ତେଣୁ ସେ କହୁଛନ୍ତି ସେ ବିବେକ ଆସିଗଲା ବର୍ତ୍ତମାନ, ଆରେ ଇଏ ସାମାନ୍ୟ ପୁଅ ନୁହଁ, ମୋର ପିଲା ଖାଲି ମୋର ପୁଅ ଇଏ ନୁହଁ, ବର୍ଗମୁନି କହିଲେ ନାରାୟଣ ସମ ଗୁଣେଇ, 10 8 ମଧ୍ୟରେ ବର୍ଣ୍ଣନା କରାଯାଇଛି, ନାରାୟଣ ସମ ଗୁଣେଇ, ନାରାୟଣ ସମ ଗୁଣେଇ ଅର୍ଥ ଗର୍ଗାଚାର୍ଯ୍ୟ କହିଲେ କ'ଣ, ଗର୍ଗାଚାର୍ଯ୍ୟ ଏମିତି କହିଲେ ସିଏ ଯାହା କହିଲେ ନନ୍ଦ ମହାରାଜ ବୁଝିପାରିଲେ ନାହିଁ, ଗର୍ଗ ମହାରାଜ ଯାହା କହିଲେ ଗର୍ଗ ମହାରାଜଙ୍କ ଅନ୍ତର କଥା ଗୋଟିଏ ବାହାର କଥା ଗୋଟିଏ, ଏଇଭଳି ଭାବରେ କଥା ସବୁ ରହିଛି। ଗର୍ଗ ମହାରାଜ କହିବାର ଉଦ୍ଦେଶ୍ୟ ସିଏ ଏଭଳି ଭାବରେ କହିବେ ଭଗବାନ, କିନ୍ତୁ ଭଗବାନ ନୁହନ୍ତି, ଏଇଭଳି ଭାବରେ ସବୁ କହିବେ, 10 8 ମଧ୍ୟରେ ବର୍ଣ୍ଣନା କରାଯାଇଛି, ଏଭଳି ଭାବରେ କହିବେ ଇଏ ସବୁ ଜନ୍ମରେ ଆସୁଛନ୍ତି, ପୂର୍ବରୁ ଇଏ ବସୁଦେବଙ୍କ ପୁତ୍ର ଆସୁଛନ୍ତି, ବିଭିନ୍ନ ଯୁଗରେ ବିଭିନ୍ନ ରଙ୍ଗ ଧାରଣ କରନ୍ତି, ଏଇଭଳି ଭାବେ ଶୁଣିକିରି ନନ୍ଦ ମହାରାଜ କି କ'ଣ ଭଗବାନ, ନା ନା ଇଏ ତବ ପୁତ୍ର, ଇଏ ତମର ପୁତ୍ର, ତବ ପୁତ୍ର ଇଏ ତବ ସୁତ, ନାରାୟଣ ସମ ଗୁଣେଇ, ସେ ନାରାୟଣଙ୍କ ଭଳି ଗୁଣ, ଏତେ ତାଙ୍କର ବହୁତ ନାମ ରହିଛି, ବହୁଧା ସନ୍ତି ବହୁଧା ସନ୍ତି ନାମାନି, ତାଙ୍କର ବହୁତ ନାମ ରହିଛି, ତାନହଂ ବେଦ ନୋ ବେଦ ନୋ ବେଦ ଜନା, ମୁଁ ସେଇଟା ଜାଣିଛି କିନ୍ତୁ ଅନ୍ୟମାନେ ଜାଣନ୍ତି ନାହିଁ, ନନ୍ଦ ମହାରାଜ ଏଭଳି ବୁଝିଲେ, କିନ୍ତୁ ଗର୍ଗାଚାର୍ଯ୍ୟ ଜାଣିଲେ ତା ମୁଁ ତାଙ୍କ ବିଷୟରେ ଜାଣିନାହିଁ କି ଅନ୍ୟମାନେ କଥା କ'ଣ କହିବା, ଏଭଳି କଥା ରହିଛି। ନାରାୟଣ ସମ ଗୁଣେଇ, ନନ୍ଦ ମହାରାଜ ବୁଝିଲେ ଆମର ପୁଅର ଗୁଣ ସବୁ ଯେଉଁ ରହିଛି ନାରାୟଣ ସମ, ନାରାୟଣଙ୍କ ଭଳି, କିନ୍ତୁ ଗର୍ଗାଚାର୍ଯ୍ୟଙ୍କର କହିବାର ଉଦ୍ଦେଶ୍ୟ ହେଉଛି ନାରାୟଣ ତାଙ୍କ ସମାନ ହୋଇପାରନ୍ତି ନ ମଧ୍ୟ ହୋଇପାରନ୍ତି, ତା'ର ଅର୍ଥ ହେଉଛି ଏଇଟା, ନାରାୟଣ ତାଙ୍କ ସହିତ ହୋଇପାରିବେ ନାହିଁ, କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେନି, ଅସମର୍ଦ୍ଧ ତତ୍ତ୍ୱ ସିଏ, କେହି ସମାନ ହୋଇପାରିବେ ନାହିଁ। ଅସମୃଦ୍ଧ ଶବ୍ଦ ରହିଛି ଗୋଟେ ଶାସ୍ତ୍ରରେ, କାହା ସହିତ ତାଙ୍କ ସହିତ କି ସମାନ ହୋଇପାରିବେ ନାହିଁ, ଆଉ ଉର୍ଦ୍ଧ୍ୱ କଥା କ'ଣ କହିବା, ଅସମର୍ଥ ତତ୍ତ୍ୱ ସିଏ। ତେଣୁ ଏ ଯେଉଁ କୁହାଗଲା କୃଷ୍ଣଙ୍କର ଯେଉଁ ରହିଛି ନାରାୟଣ ସମଗୁଣ, ଏଇଟା ସେ ମନେ ପଡ଼ିଲା ତାଙ୍କର ବର୍ତ୍ତମାନ। ତେଣୁ ବିବେକ ଆସିଗଲା ବିଚ୍ଛେଦରେ, କୃଷ୍ଣଙ୍କ ବିଚ୍ଛେଦରେ ଏଇ ଜ୍ଞାନ, ଏଇ ବିବେକ ଆସିଲା। କ୍ଷଣ କ'ଣ ପାଇଁ ଆସିଲା, ପୁଣି ଭୁଲିଯିବେ କି ଭଗବାନ ଏଠୁ ଭୁଲିଯିବେ, ଆମେ ଶୁଣିବା କଥା ତ ଚାଲିବ, ନନ୍ଦ ଉତ୍ସବ ଚାଲିଛି ବର୍ତ୍ତମାନ। ତେଣୁ ସୁରାଣା ମହଧାର୍ଥାୟ ଦେବତା ପୁରା ଯେତେବେଳେ ବିପଦ ଦସ୍ୟୁ ପୀଡ଼ିତ ହୋଇଗଲେ, ସେତେବେଳେ ସେମାନେ ଆସି ଇଏ ତମ ପୁତ୍ର ଆସିକି ତାଙ୍କୁ ରକ୍ଷା କରିଥିଲେ, ଜଗତବାସୀଙ୍କୁ ରକ୍ଷା କରିଥିଲେ, ସେ କଥା ଏଠି କହୁଛନ୍ତି। ସୁରାଣା ମହଧାର୍ଥାୟ ଗର୍ଗସ୍ୟ ବଚନ ଯଥା, ଗର୍ଗ ସବୁ କଥା କହିଥିଲେ ସେସବୁ ବର୍ତ୍ତମାନ ତାଙ୍କର ସ୍ମରଣ ହେଲା, ଏଇଭଳି ଭାବେ କହୁଛନ୍ତି। ଆଚ୍ଛା ଏଠି କ'ଣ କହୁଛନ୍ତି, ସେଇଥିପାଇଁ ଏଇ ଶ୍ଳୋକଟି କହିଲେ, ପୂର୍ବ ଶ୍ଳୋକ ସହିତ ଅନ୍ୱୟ ହେଉଛି ଏଇଟା, କାହିଁକି ଏଇ ଶ୍ଳୋକଟି କହିଲେ ନା, ଏଇଭଳି ଭାବରେ ତାଙ୍କର ବିବେକ ଆସିଗଲା। ଇହ କହିଲେ ମଦ୍ଗୃହେ ପ୍ରାପ୍ତ ମମ, ଏଠି କୁହାଗଲା ନା ପ୍ରାପ୍ତା ଇହ, ଇହ ଅର୍ଥ କ'ଣ ନା ମଦ୍ଗୃହେ, ସେଇ ଗୃହରେ ବସିଲେ ଆମେ ସେଇଠି ଆମ ମନକୁ ସେଇଠି ନେଇଯିବା। ସେ ନନ୍ଦ ଆମେ ଥରେ ଯାଇଥିଲୁ, ଏଥରକ ଆମର ଯେଉଁ ଯାଇ ଗୁରୁଦେବଙ୍କର କ'ଣ ତିରୁଭାବକୁ ଆମେ ଯାଇଥିଲୁ, ଆମେ ଯାଇଥିଲୁ ସେଠି ନନ୍ଦ ଗାଁକୁ ଯାଇଥିଲୁ, ମୋତେ ସୁଯୋଗ ମିଳିଥିଲା। ମୁଁ ପ୍ରଥମ ଥର ପାଇଁ କ'ଣ ଏଇ ବେଶରେ କ'ଣ ବାନପ୍ରସ୍ତ ବେଶରେ ସେଠି କଥା କହିଥିଲି ନନ୍ଦଗ୍ରାମରେ, ନନ୍ଦ ବାହାରରେ କଥା ସବୁ ଏ ଯେଉଁ ରହିଥିଲା ସବୁ କଥା କହିଥିଲି। ବର୍ତ୍ତମାନ ସେସବୁ ମୋତେ ସ୍ମରଣ ହୋଇଗଲା, କାରଣ ମୁଁ ସେଇଠି ବର୍ତ୍ତମାନ ଅଛି, ମୋର ମନ ବି ସେଇଠି ଅଛି, ସେଇଠି ମୁଁ କଥା କହିଥିଲି, ଫେସବୁକ୍ରେ ମଧ୍ୟ ଅଛି, ବର୍ତ୍ତମାନ ମୋତେ ବାହାରିଲେ ବାହାରିବ। ତେଣୁ ଇଏ ଯେଉଁ ସେଇଠି ଇହ କହିଲେ ସେଇ ଗୃହ, ସେଇ ନନ୍ଦରାଜ ନନ୍ଦ ମହାରାଜ ଗୃହରେ ଇହ, ଇହ ମଦ୍ ଗୃହେ, ସେ କହୁଛନ୍ତି ନା ନନ୍ଦ ମହାରାଜ କହୁଛନ୍ତି ଇହ ମଦ୍ ଗୃହେ ପ୍ରାପ୍ତ ହଉ, ଏଇଠି ସେ ଆସିଥିଲେ, କୃଷ୍ଣ ଜନ୍ମ ହୋଇଥିଲେ ଏଇଠି, ଅବଶ୍ୟ ସେଠି ଜନ୍ମ ହୋଇନ, ସେ ଏଥିରେ ଗୋକୁଳରେ ଜନ୍ମ ହୋଇଥିଲେ, ଯାହା ବି ହଉ ତାଙ୍କର ଗୃହ, ସେଇଟା ବି ତାଙ୍କର ଗୃହ, ଏଇଟା ବି ତାଙ୍କର ଗୃହ ପ୍ରାପ୍ତ ହଉ। ମମ ଚ ବସୁଦେବ ସେ ଚ ଭାଗ୍ୟ, ଗର୍ଗମୁନି କହିଥିଲେ ଏ ପୂର୍ବରେ ବସୁଦେବଙ୍କର ପୁତ୍ର ହୋଇଥିବେ, ପୁତ୍ର ହୋଇଥିଲେ ପୂର୍ବେ କହିଲେ ସେ ଭାବିଲେ କ'ଣ ନା ଆଉ ଗତ ଜନ୍ମରେ, କିନ୍ତୁ ସେ ଜାଣିନାହାନ୍ତି ଏଇ ଜନ୍ମରେ କିଛି ଦିନ ପୂର୍ବରୁ ସେ ତାଙ୍କର ଜନ୍ମ 3 ମାସ ପୂର୍ବରୁ ସେ ବସୁଦେବଙ୍କର ପୁତ୍ର ଥିଲେ ବୋଲି ଏଭଳି ଜାଣିପାରିନାହାନ୍ତି, ଜାଣିପାରିଲେ ନାହିଁ। ତେଣୁ ଯାହା ଇହ ମଦ୍ଗୃହେ ପ୍ରାପ୍ତ ମମ ଚ ବସୁଦେବଶ୍ଚ, ରାମ ହେଉଛନ୍ତି କୃଷ୍ଣ, ରାମ କହିଲେ ନା ରାମ କଥା ମନେ ପଡ଼ିଲା ବସୁଦେବଙ୍କ ପୁତ୍ର, ତେଣୁ ଦୁଇ ଜଣ ତେଣୁ ମୋର ପୁତ୍ର ସେ ବସୁଦେବଙ୍କ ପୁତ୍ର, ମମ ଚ କୃଷ୍ଣ ମମ ଚ ବସୁଦେବଶ୍ଚ ଚ ଭାଗ୍ୟା, ଇଏ ଆମର ଭାଗ୍ୟ, ଏତେ ଭାଗ୍ୟ ପୁତ୍ରା ବହୁବତୀ ବହୁତ୍ୟା ବହୁବତ୍ୟାମି ଇତ୍ୟର୍ଥ, ଏମାନେ ଆମର ପୁତ୍ର ହୋଇଛନ୍ତି, ବହୁ ଭାଗ୍ୟ ବଳରେ ଆମେ ପୁତ୍ର ହୋଇଛନ୍ତି, ଏମାନେ ସାଧାରଣ ପୁତ୍ର ନୁହନ୍ତି, ଏମାନେ ଦେବତା କ'ଣ ସୁରୋତ୍ତମ ହଉ, ଦେବତାମାନଙ୍କର ଉତ୍ତମ ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ 3 ଜଣ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ, ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଗୋଟେ ଥର ସରସ୍ୱତୀ ନଦୀ ତଟରେ ମୁନି ଋଷିମାନେ ଦେବତାମାନେ ସବୁ ବସିକରି ଆଲୋଚନା କଲେ କିଏ ଶ୍ରେଷ୍ଠ, ବା ମୁନି ଋଷିମାନେ ଆଲୋଚନା କଲେ କିଏ ଶ୍ରେଷ୍ଠ ଦେବତା, ଗଣ ଗଣ ଗଣଧିପତି ଅଛନ୍ତି କି କ'ଣ ଗଣାଧିପତି ନା କ'ଣ ବିଘ୍ନ ନାଶକ ଗଣା ଇଏ ଗଣେଶ ଅଛନ୍ତି, ବ୍ରହ୍ମା ଅଛନ୍ତି, କାଳୀ ଅଛନ୍ତି, ଶିବ ଅଛନ୍ତି, ଅନେକ ରହିଛନ୍ତି ଦେବତା ରହିଛନ୍ତି, କିଏ କାହାକୁ ଆମେ ଯେଉଁ ପୁରାଣ ରହିଛି 3 ପ୍ରକାର ପୁରାଣ ରହିଛି, ସତ୍ୟଗୁଣରେ 6ଟି ପୁରାଣ, ରଜଗୁଣରେ 6ଟି ପୁରାଣ, ତମଗୁଣରେ 6ଟି ପୁରାଣ, ତେଣୁ ତମଗୁଣରେ ଆସୁଛନ୍ତି ଶିବଜୀ, ଶିବଜୀ ହେଉଛନ୍ତି ଭଗବାନ ବୋଲି କୁହାଯାଉଛି, ରଜଗୁଣରେ ଆସୁଛନ୍ତି ବ୍ରହ୍ମା, ବ୍ରହ୍ମା ହେଉଛନ୍ତି ଭଗବାନ ବୋଲି କୁହାଯାଉଛି, ସତ୍ୟଗୁଣରେ ବିଷ୍ଣୁ, ବିଷ୍ଣୁକୁ ଭଗବାନ ବୋଲି କୁହାଯାଉଛି, କିଏ ଶ୍ରେଷ୍ଠ 33 କୋଟି ଦେବତା ଭିତରେ, ଏଇଟା ସିଓର ଯେ 3 ଜଣ ଦେବତା ତ୍ରିଦେବ ପୂଜା କରିଦେଲେ, ତ୍ରିନାଥ ପୂଜା କରିଦେଲେ, ପାଷଣ୍ଡୀ ପୂଜା, ପାଷଣ୍ଡୀ ମାନେ ପାଷଣ୍ଡୀ ପୂଜା ଏଇଟା କୁହାଯାଏ, ଆମର କୁହାଯାଇଛି ନା ପ୍ରଥମେ ଦ୍ୱିତୀୟ ନମ୍ବର ଅପରାଧ ହେଉଛି ସେଇଟା, ଜସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବତୈ ସମତ୍ୱ ନୈବ ବିକ୍ଷତେ ସ ପାଷଣ୍ଡୀ ଭବେ ଧ୍ରୁବମ, ଭଗବାନ ବିଷ୍ଣୁଙ୍କ ନାମ ସହିତ ବ୍ରହ୍ମା ଶିବ ଆଦି ଦେବତାଙ୍କ ନାମକୁ ସମାନ ବୋଲି ଭାବିବା ବା ତାଙ୍କଠାରୁ ସ୍ୱତନ୍ତ୍ର ବୋଲି ଭାବିବା ଏ ଗୋଟେ ଅପରାଧ, ଦ୍ୱିତୀୟ ନମ୍ବର ଅପରାଧ। ଏଇ ଯେଉଁମାନେ ପାଷଣ୍ଡୀ ସେମାନେ ତ୍ରିନାଥ ମେଳା କରନ୍ତି, କାରଣ ତାଙ୍କର ହେଉଛି ଟାଣିବେ ବମ୍ ବମ୍ ଭୋଲେ ଟାଣିବେ, ସେଇଟା ଦରକାର ତାଙ୍କର, ତୁମେ ତେଣୁ 3 ଜଣ ପୂଜିକି ଏକାଥରେ ପୂଜିଦେବେ, ଆଉ କାହିଁକି ଅଲଗା ଅଲଗା ପୂଜିବା, ଏକାଥରେ ଏଇସବୁ ଶ୍ରେଷ୍ଠ 3 ଜଣ ସବୁ, କିନ୍ତୁ ତାଙ୍କ ଭିତରେ ପ୍ରଶ୍ନ ପଡ଼ିଲା ତାଙ୍କ ଭିତରେ କିଏ ଶ୍ରେଷ୍ଠ, ଏଇ 3 ଜଣ ଭିତରେ ମଧ୍ୟ କିଏ ଶ୍ରେଷ୍ଠ ବିଚାର କରିପାର ମାନେ ସିଦ୍ଧାନ୍ତ ହୋଇନଥିଲା। ତେଣୁ ବସିଲେ କିଏ ଶ୍ରେଷ୍ଠ କିଏ କ'ଣ କହିଲେ ଇଏ ଶ୍ରେଷ୍ଠ ଇଏ ଶ୍ରେଷ୍ଠ ଆଙ୍କର ଏସବୁ ଗୁଣ ଅଛି ତାଙ୍କର ଏସବୁ ଆଲୋଚନା ହେଲା। ଠିକ ଅଛି, ଦେଖନ୍ତୁ ଆମର ଗୋଟେ ରିପ୍ରେଜେଣ୍ଟେଟିଭ୍ କାଢ଼ିବା, ଆମର ଏଇ କମିଶନ ଯେଉଁ ବସିଲା ଆମର ହେଡ୍ ହେଲେ ଇଏ କିଏ ନା ଦକ୍ଷ ଏ କ'ଣ ଭୃଗୁ, ଭୃଗୁ ଜଣେ ଭଗବାନଙ୍କ ବିଭୂତି, ଭଗବତ ଦଶମ ଦ୍ୱାରା ବର୍ଣ୍ଣନା କରାଯାଇଛି, ସେ ଜଣେ ଭଗବାନ ବିଭୂତି, ଏ ବ୍ରହ୍ମାଙ୍କର ପୁତ୍ର କହିଲେ ବିଭୂତି ଭୃଗୁମୁନି କହିଲେ ମୁନିବର ଆପଣ ତ ଶ୍ରେଷ୍ଠ ବର୍ତ୍ତମାନ ରହିଛନ୍ତି ଭୃଗୁବଂଶ, ଭୃଗୁବଂଶରେ ଆସୁଛନ୍ତି ଶୁକଦେବ ଶୁକ୍ରାଚାର୍ଯ୍ୟ ଭାର୍ଗବ ବୋଲି କୁହାଯାଏ, ଶୁକ୍ରାଚାର୍ଯ୍ୟ ମୁନିନାମ ଅପି ବ୍ୟାସ ଏ ସରି କ'ଣ କବିନା କୁଶନା କବି ମୁନିମା କ'ଣ ବିଦ୍ୱାନ ମାନ ଭିତରେ ହେଉଛି ଶୁକ୍ରାଚାର୍ଯ୍ୟ। ତେଣୁ ତାଙ୍କୁ କହିଲେ ଭୃଗୁମୁନି ମହାରାଜ, ଭୃଗୁ ଭୃଗୁ ମୁନିବର ଆପଣ ଟିକେ ଦେଖନ୍ତୁ ଗୋଟେ ପରୀକ୍ଷା କରନ୍ତୁ ନା ଆଉ କିଏ ଯାଉନ ନା ନା ଆପଣ ଯାଆନ୍ତୁ, ଆପଣ ଶ୍ରେଷ୍ଠ ଆପଣ ଯାଆନ୍ତୁ, ଆପଣ ଭଗବାନ ବିଭୂତି ଆପଣ ଯାଆନ୍ତୁ। ଆ କହିଲେ ଠିକ୍ ଅଛି ଯିବା, କହୁଛନ୍ତି ଯଦି ସବୁ ମୁନିଟି ସେମାନେ କହୁଛନ୍ତି ଯିବା ଆଉ ଗଲେ। ଆଗ ପ୍ରଥମେ ଆରମ୍ଭ କଲେ ପରୀକ୍ଷା ତାଙ୍କ ପିତାଙ୍କ ଠାରୁ, ଏଇଠି ତ ପରୀକ୍ଷା କରିଦେବା, ଏଇଠି ଶ୍ରେଷ୍ଠ ହେଇଗଲେ ଆମେ ଧରିଦେବା, ଆଉ ଯେଉଁ ଦରକାର ନାହିଁ କେଉଁଠିକି ବା ଯାହା ବି ହେଉଛି ଗଲେ। ପିତାଙ୍କ ବ୍ରହ୍ମଲୋକ ପ୍ରଥମେ ଅଛି, ବ୍ରହ୍ମଲୋକ ଫାଷ୍ଟ ପଡ଼ିବ, ତା'ପରେ ମହେଶ ଦେବୀ ମହେଶ ହରିଧାମ ସୁ ତେସୁ ତେସୁ ଗୋଟି ଗୋଟି ଧାମ ଦେଇ ଯାଉଛନ୍ତି, ପହଞ୍ଚିଗଲେ ବ୍ରହ୍ମଲୋକରୁ ପହଞ୍ଚିଗଲେ ଯିବା ପାଇଁ କୌଣସି ଯାନ ଦରକାର ନାହିଁ, ଦେହ ସ୍ୱୟଂ ଚାଲିଲେ ସିଦ୍ଧି ରହିଛି। ବର୍ତ୍ତମାନ ଚାଲିଛି ଛୋଟ ଟିକେ ତିଆରି ଚାଲିଛି, କିନ୍ତୁ ତଥାପି ଯାଇପାରୁନାହାନ୍ତି। ଯାହା ହଉ ଗଲେ ବ୍ରହ୍ମଲୋକରେ ପହଞ୍ଚିଗଲେ, ବ୍ରହ୍ମଲୋକ ବ୍ରହ୍ମା ଦେଖୁଛନ୍ତି ଆସୁଛନ୍ତି, ପୁଅ ଆସୁଛନ୍ତି, ବହୁତ ଖୁସି ହେଇଗଲେ, ବହୁତ ଦିନ ପରେ ଆସୁଛନ୍ତି। ଭୃଗୁଙ୍କର ରହିଛି ଲୋକ ରହିଛି, ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ବର୍ତ୍ତମାନ ଯେମିତି କରୋନା ହେଲା ଗୋଟେ ପ୍ରଳୟ, ସେହିଭଳି ଭାବରେ ଅନେକ ପ୍ରଳୟ ରହିଛି, ଚାରି ପ୍ରକାର ପ୍ରଳୟ ରହିଛି। ଯେତେବେଳେ ବ୍ରହ୍ମାଙ୍କର ଗୋଟେ ରାତ୍ର ହୁଏ ସେତେବେଳେ ଦେବଲୋକ ପର୍ଯ୍ୟନ୍ତ ସବୁ ପ୍ରଳୟ ହେଇଯାଏ। ତେଣୁ ସ୍ୱର୍ଗଲୋକ ଉପରେ ହେଉଛି କେଉଁଟା ମହତ ଲୋକ, ମହତ ଲୋକରେ ଭୃଗୁର ମୁନି ରହନ୍ତି, କିନ୍ତୁ ଏତେ ଉତ୍ତାହ ପଡ଼ିଯାଏ ସେମାନେ ସେଠି ରହିପାରନ୍ତି ନାହିଁ। ଭୃଗୁ ଆଦି ମୁନିମାନେ ସେମାନେ ସବୁ ଯାଆନ୍ତି ଜନଲୋକକୁ ଯାଆନ୍ତି, ଏଠି ଏତେ ଉତ୍ତାପ ହୋଇଯାଏ ରହିପାରନ୍ତି ନାହିଁ ସେମାନେ। ତେଣୁ ବହୁତ ଦିନ ପରେ ପୁଅ ଆସି ଦେଖି ବହୁତ ଖୁସି ହେଇଗଲେ ବ୍ରହ୍ମା, କିନ୍ତୁ ଇଏ ତ ପରୀକ୍ଷା କରିବା ପାଇଁ ଯାଇଛନ୍ତି ନା, ପରୀକ୍ଷା ଆରମ୍ଭ କରିଦେଲେ ସେଇଠି କ'ଣ କଲେ ନା ପ୍ରଣାମ କଲେ ନାହିଁ, ପ୍ରଣାମ କଲେ ନାହିଁ, ତାଙ୍କର ଇଚ୍ଛା ହେଉଛି ପ୍ରଣାମ ହେଇ ମୁଁ ପରୀକ୍ଷା କରିବା ପାଇଁ ଆସିଛି ପ୍ରଣାମ କରିବି, ଏଇ ପ୍ରଥମ ଭାବଟା ହେଉଛି ଏଇଟା ପ୍ରଣାମ କରିଦେବେ। ଇଏ ହେଉଛି ସ୍ୱଭାବ ଆମର, ଅଭାବ କ'ଣ ଅଭ୍ୟାସ ହେଇଯାଉ ସ୍ୱଭାବ, ଆମେ ଯେଉଁ କଥା କହିଲେ ହରିକୃଷ୍ଣ ଆମେ କହିକି ଅଭ୍ୟାସ ହେଇଗଲାଣି, ଯାହା କହିଲେ ହରିକୃଷ୍ଣ ଏ ଅଭ୍ୟାସ, ଭଗବତ ଗୀତାରେ ଭଗବାନ କହିଲେ ଅଭ୍ୟାସ କର ହେଇଯିବ ସବୁକିଛି। ତେଣୁ ଇଏ ଅଭ୍ୟାସ ଜଣେ ଅନ୍ୟ ପକ୍ଷେ ଯେଉଁମାନେ ଟିକେ ଆମର ସିନିୟର ଦେଖିଲେ ପ୍ରଣାମ ଆସିଯିବ, ଅଭ୍ୟାସ ଆସିଯିବ, କିନ୍ତୁ ହଠାତ୍ ଭୃଗୁମୁନି କହିଲେ ଆରେ ମୁଁ ପରୀକ୍ଷା କରିବା ପାଇଁ ଆସିଲି, ମୁଁ ପ୍ରଣାମ କରିଦେବି, କ'ଣ ପରୀକ୍ଷା ହେଲା ଜାଣିହେବ ନାହିଁ, ମନେ ପଡ଼ିଲା ଭଗବାନ ସେ ବ୍ୟବସ୍ଥା କରୁଛନ୍ତି, ଭଗବାନ ବ୍ୟବସ୍ଥା କରୁଛନ୍ତି। ଏଇ ଯେଉଁ କଥା ମଧ୍ୟ ଆମର ଏକଥା ମୁଁ ଚିନ୍ତା କରିନଥିଲି, ବର୍ତ୍ତମାନ ଭଗବାନ ବ୍ୟବସ୍ଥାରେ ଏ କଥାଟି ଆସିଗଲେ, କେମିତି କାହିଁକି ଏଇଟା କଲେ ମୁଁ ଜାଣିନଥିଲି। ବର୍ତ୍ତମାନ ଆମର କୁହାଯାଇଛି ଯେତେବେଳେ ସନ୍ଦୀପନୀ ମୁନି ପାଖକୁ ଯାଇଥିଲେ ପାଠ ପଢ଼ିବା ପାଇଁ ଭଗବାନ, ଯେତେବେଳେ ସନ୍ଦୀପନୀ ମୁନି ଯେତେବେଳେ ତାକୁ ପଢ଼ାଉଛନ୍ତି ଭଗବାନଙ୍କୁ, ସେତେବେଳେ ତାଙ୍କର ଯେଉଁ ଭୁଲ ରହିଛି ସେଇଟା ଶୁଦ୍ଧ ହେଇଯାଉଛି। ଭଗବାନ କଥା ଭଗବାନ କିଛି କିଛି କୃପା ଦେବେ, କାହିଁକି ପରୀକ୍ଷା କରୁଥିଲି ମୁଁ ଜାଣିପାରୁନଥିଲି, ଖାଲି ମୁଁ କହିଦେଉଥିଲି, ସମସ୍ତେ କହନ୍ତି ମୁଁ ସବୁ କହିଦେଉଥିଲି। ବର୍ତ୍ତମାନ ଭଗବାନ ସେ କ'ଣ ଜ୍ଞାନଟି ଦେଲେ, ଏ ହଠାତ୍ ଆସିବ ସ୍ୱଭାବ ଆସିବ, ଜଣେ ଅନ୍ୟ ଜଣ ଆମେ ଯଦି ଗୁରୁଦେବ ଆସିବେ ସାଙ୍ଗେ ସାଙ୍ଗେ ଆମେ ପ୍ରଣାମ କରିବା ପାଇଁ ସ୍ୱଭାବ ଆମର ସାଙ୍ଗେ ସାଙ୍ଗେ ପ୍ରଣାମ କରିବା, କିନ୍ତୁ ତାଙ୍କର ମଧ୍ୟ ସେହିଭଳି ଭାବରେ ସ୍ୱଭାବ ଆସୁଥିଲା ପ୍ରଣାମ କରିଦେବେ ବୋଲି, କିନ୍ତୁ ମନେ ପଡ଼ିଗଲେ ଭଗବାନ ବ୍ୟବସ୍ଥା କରୁଛନ୍ତି କିଏ ଶ୍ରେଷ୍ଠ ସ୍ଥାପନ କରିବେ। ତେଣୁ ଭଗବାନ ସେ ଜ୍ଞାନ ଦେଲେ ଆରେ ତୁ ପରୀକ୍ଷା କରିବା ପାଇଁ ଆସୁଥିଲୁ ଆଉ ପ୍ରଣାମ କ'ଣ କରୁ, ସେ ପ୍ରଣାମ କଲେ ନାହିଁ, ପ୍ରଣାମ କଲେ ନାହିଁ, ଯେତେବେଳେ ବ୍ରହ୍ମାଙ୍କର କ୍ରୋଧ ଆସିଗଲା, ବ୍ରହ୍ମା ରଜଗୁଣରେ ଆସିଛନ୍ତି, ବ୍ରହ୍ମାଙ୍କର କ୍ରୋଧ ଆସିଗଲା, କ୍ରୋଧ ଆସିଲେ ଜାଣିପାରିବା, କ୍ରୋଧ ଆସିଲେ ସବୁ ଲକ୍ଷଣ ଅଛି, ଚକ୍ଷୁ ଲାଲ ହେଇଯିବ ଏସବୁ କଥା ରହିଛି କ୍ରୋଧର ଲକ୍ଷଣ। ଭୃଗୁମୁନି ଆଉ କ'ଣ ସାମାନ୍ୟ ବ୍ୟକ୍ତି ନା, କ'ଣ ସେ ଜାଣିପାରିଲେ ନାହିଁ, କିନ୍ତୁ ବ୍ରହ୍ମା ସେଇଟାକୁ କ୍ରୋଧକୁ ପିଇଦେଲେ, କ୍ରୋଧ ଆସିଲେ ମଧ୍ୟ ପ୍ରକାଶ କଲେ ନାହିଁ, କ୍ରୋଧକୁ କ୍ରୋଧରେ ରଖିଦେଲେ, କ୍ରୋଧକୁ ପ୍ରକାଶ କଲେ ନାହିଁ, କ'ଣ ମୁଖ ମାଧ୍ୟମରେ ପ୍ରକାଶ କଲେ ନାହିଁ, ପ୍ରକାଶ କରିଦେଲେ ସେ କ୍ରୋଧ ବଢ଼ିବ, ଚୁପ୍ ସାଇଲେଣ୍ଟ ରହିଗଲେ କ୍ରୋଧ ଥମିଯିବ ବନ୍ଦ ହୋଇଯିବ, ଆମେ ଯେମିତି ବାହାରକୁ ଯାଉନାହିଁ କରୋନା ବଢ଼ିବ, ଭିତରେ ରହିଗଲେ କ୍ରୋଧ ଥମିଯିବ, ସେହିଭଳି ଭାବରେ କ୍ରୋଧକୁ ବାହାର କଲେ ନାହିଁ, ପ୍ରକାଶ କଲେ ନାହିଁ, ପିଇଦେଲେ କ୍ରୋଧକୁ, କିନ୍ତୁ ଦେଖିଦେଲେ ଭୃଗୁ ପିତାଙ୍କର କ୍ରୋଧ ଆସିଗଲା, ଏ ପରୀକ୍ଷାରେ ଫେଲ୍ ହେଇଗଲେ, ଏ ମାଇନର ପରୀକ୍ଷା, ହାଇସ୍କୁଲ ପରୀକ୍ଷା, ଭିତରେ ଫେଲ୍ ହେଇଗଲେ ଆଉ କ'ଣ ଏ ବଡ଼ ହେବେ, କହିଲେ ନେକ୍ସଟ ଦେଖିବା ଭାଇଙ୍କ ପାଖକୁ ଯିବା, ବ୍ରହ୍ମାଙ୍କଠାରୁ ଶିବ ହେଉଛନ୍ତି ଉନ୍ନତ,
ବ୍ରହ୍ମାଙ୍କର 50ଟି ଜ୍ଞାନ ଥିଲେ, 50ଟି ଗୁଣ ଥିଲେ, ଶିବଙ୍କର 5ଟି ଅଧିକାର ରହିଛି ତତୋଧିକ। ତେଣୁ ଭାଇଙ୍କ ପାଖକୁ ଗଲେ, କୈଳାସ ପର୍ବତକୁ ଗଲେ ବା ମହେଶ ପର୍ବତକୁ ଗଲେ, ଯାଇକିରି ଶିବଜୀ ସେଠି ବସିଛନ୍ତି, ଶିବଜୀ ଦେଖିଲେ ଭାଇ ଆସୁଛନ୍ତି କହିକି ଧାଇଁଗଲେ ପାଛୁଟି ଆଣିବା ପାଇଁ। ତେଣୁ ଯେତେବେଳେ ପାଛୁଟି ଆଣିବା ପାଇଁ ଯାଉଛନ୍ତି, ଭୃଗୁଙ୍କର ମଧ୍ୟ ଇଏ ହେଉଛି ତାଙ୍କୁ ଆଲିଙ୍ଗନ କରିବା ପାଇଁ ଇଏ କରେ, ସେ କହିଲେ ଆରେ ମୁଁ ପରୀକ୍ଷା କରିବା ପାଇଁ ଆସିଛି, ଆଉ କ'ଣ ଆଲିଙ୍ଗନ କରିବା, ଦୂର ଦୂର ପରୀକ୍ଷା ହେଇଗଲା। ଏଇଟା ହେଲା କ'ଣ, ସେଠି ହେଲା ମାନସିକ, ଏଠି ହେଲା ବାଚିକ। ବଚନରେ ପରୀକ୍ଷା କରିଦେଲେ, ସେଇଟା ହାଇସ୍କୁଲ, ଏଇଟା ଗ୍ରାଜୁଏସନ୍ ପରୀକ୍ଷା। ପରୀକ୍ଷା ହେଇ ତୁମେ ଗୋଟେ କ'ଣ ଅସଂସ୍କୃତ, ତୁମେ କୌଣସି ସଂସ୍କାର ସ୍ନାନ କରିଛ ଆଜି କରିଛ, ପାଞ୍ଚ ମାସ ବଢ଼େଇକି ରହିଛ, ସାପ ଫାପ ସବୁ ଦେହରେ ରହିଛି, ମୁଁ ଜଣେ ବ୍ରାହ୍ମଣ, ଯୋଗ୍ୟତା ଅଛି ତୁମ ମୋତେ ଛୁଇଁବା ପାଇଁ, ଏଇଭଳି ଭାବରେ କ୍ରୋଧ ପ୍ରକାଶ କରି କହିଦେଲେ। ଶିବଜୀ ତୁମ ଗୁଣ ରହିଛନ୍ତି, ତାଙ୍କର ମଧ୍ୟ ଗୁଣ ପ୍ରଭାବ ପଡ଼େ ମଝିରେ ମଝିରେ, ଏ ପରୀକ୍ଷା ହେଉଛି ଭଗବାନଙ୍କ ଦ୍ୱାରା। ତେଣୁ ଶିବଜୀ ତାଙ୍କର ତ ତ୍ରିଶୂଳ ରହିଛି, ଧାଇଁଲେ ତ୍ରିଶୂଳରେ ପାଶୁପଥ ଅସ୍ତ୍ର, ତାଙ୍କର ତ୍ରିଶୂଳ ପାଶୁପଥ ଅସ୍ତ୍ରରେ ବିଦ୍ଧ କରିଦେବେ, ହଠାତ୍ ମାରିଦେବ ପାଇଁ ବସିଗଲେ କିଛି ଅସୁବିଧା। ବୁଦ୍ଧି କ୍ରୋଧାତ୍ ଭଗତି ସମୂହ ସମ୍ଭା ସ୍ମୃତି ବିଭ୍ରମ ସ୍ମୃତି ଭଂସାତ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣଶ୍ୟତି, ଏ ପତନ ହେଇଯିବ ତାଙ୍କର। ତେଣୁ ଭଗବାନ ସବୁ ବ୍ୟବସ୍ଥା କରୁଛନ୍ତି, ଭୃଗୁ ଏଇଭଳି ଭାବେ ପରୀକ୍ଷା କଲେ, ସେ ଆଗରୁ ଲେଖିକି ନେଇଥିଲେ ଏ ପରୀକ୍ଷା ଏଇଠି କରିବି, ଏ ପରୀକ୍ଷା ସେଇଠି କରିବି, ସେଠି ସେଇଠି ଭଗବାନ ଦେଲେ, ତାଙ୍କୁ ବୁଦ୍ଧି ଦେଲେ। ତେଣୁ ସିଏ ମଧ୍ୟ ଚାହୁଁଥିଲେ ସେ ଆଲିଙ୍ଗନ କରିବ, ହଁ ଆଲିଙ୍ଗନ କରୁ, ତାପରେ କହିବ ନା ପରୀକ୍ଷା କରୁଛନ୍ତି, ନୋ ଆଲିଙ୍ଗନ ନୋ ବ୍ରେମ୍ବ୍ରେସିଂ କହିକି ହଠାତ୍ ଏଇଭଳି ଭାବରେ କଥା ଆରମ୍ଭ ହେଇଗଲା। ଏଇଟା ବାର୍ଷିକ ପରୀକ୍ଷା ହେଇଗଲା, କ୍ରୋଧ ଫେଲ୍ ହେଇଗଲେ, ଶିବଜୀ ଫେଲ୍ ହେଇଗଲେ ତ ହେଇଗଲେ, କିନ୍ତୁ ଇଏ ମଧ୍ୟ କରୋନା ଦ୍ୱାରା ଆକ୍ରାନ୍ତ ହେଇଯାଇଥାନ୍ତି, ସେଇଠି ତ୍ରିଶୂଳରେ ବିଦ୍ଧ ହେଇଯାଇଥାନ୍ତେ। କିନ୍ତୁ ଶିବଜୀଙ୍କର ପତ୍ନୀ ତାଙ୍କୁ ବହୁତ ଅନୁରୋଧ କଲେ, ଗୋଡ଼ ଧରି ପକାଇଲେ, ସ୍ୱାମୀ ଏ ତୁମେ ଟିକେ କ୍ରୋଧ ସମ୍ବରଣ କର, ତୁମେ କାମକୁ ଜୟ କରିଛ, କ୍ରୋଧକୁ ଜୟ କରିବ ନାହିଁ, ଏଇଭଳି ଭାବରେ ତାଙ୍କୁ କହି ସେ କ୍ରୋଧ ସମ୍ବରଣ କଲେ। ସେ ମଧ୍ୟ ଶିବ କ୍ରୋଧକୁ ପିଇ ଦେଲେ ଶିବଜୀ। ତାପରେ ଭୃଗୁମାନେ ଗଲେ, ଯାହା ହଉ ପ୍ରାଣ ବଞ୍ଚିଗଲା, ଦେଖିବା ନେକ୍ସଟ ଟାଇମ୍ ପ୍ରାଣ ରହୁଛି କି ନାହିଁ। ଏବଂ ସିଆନାଇଟ୍ ପଟାସିୟମ୍ ସିଆନାଇଟ୍କୁ ପରୀକ୍ଷା କରିବା ପାଇଁ କେତେଜଣ ବୈଜ୍ଞାନିକ ପାଟି ଲଗାନ୍ତି, ପ୍ରଗୁଲକୁ ସେ ମୃତ୍ୟୁବରଣ କରନ୍ତି। ତେଣୁ ଭୃଗୁଙ୍କ ମଧ୍ୟ ଭୟ ଆସିଲା, ପୁଣି ଆଉ ଗୋଟେ ପରୀକ୍ଷା କରିବା, ଏ ତ ଏତେ ସବୁ ଫେଲ୍ ହେଇଗଲେ, ଆଉ ଯେଉଁ ଯିବା ଲାଷ୍ଟକୁ ଯିବା, ଆଉ ଗୋଟେ ଜଣ ରହିଲେ ଆଉ ପରୀକ୍ଷା କରିବା ଦରକାର ନଥିଲା, ଏ ଦୁଇ ଜଣ ତ ଫେଲ୍ ହେଇଗଲେ, ସେ ପାସ୍ କରିବେ ଅଟୋମେଟିକାଲି, ସେ ହେଇଗଲେ ଶ୍ରେଷ୍ଠ, ଆଉ କରିବା ଦରକାର ନାହିଁ। କିନ୍ତୁ ଭଗବାନଙ୍କର ଯେଉଁ ମହତ୍ତ୍ୱ ସ୍ଥାପନ ହେବ, ତେଣୁ ଭଗବାନ ବ୍ୟବସ୍ଥା କରିଛନ୍ତି, ଭୃଗୁମାନେ ଯାଇ ପହଞ୍ଚିଗଲେ ବୈକୁଣ୍ଠ ଲୋକକୁ। ଯେଉଁ ବୈକୁଣ୍ଠ ଲୋକ ଯିବା ପାଇଁ ଚାରି କୁମାର ଯେତେବେଳେ ଯାଉଥିଲେ ବନ୍ଦ କରିଦେଲେ ସପ୍ତମ ଗେଟ୍ରେ, ଷଷ୍ଠ ଛଅଟା ଗେଟ୍ ପାର ହେଇଗଲେ, ସପ୍ତମ ଗେଟ୍ରେ ବନ୍ଦ କରିଦେଲେ, ଆରେ କୁଆଡ଼େ ଯାଉଛ ତୁମେ ସବୁ ନମଳା ପିଲା, ସେ କୁଆଡ଼େ ଯାଉଛ ଚାରି ଜଣ, ସନତ ସନାତନ ସନାତନ ସନତ କୁମାର, ବନ୍ଦ କରିଦେଲେ ଜୟ ବିଜୟ, ବାଟ ଦେଇଦେଲେ। କିନ୍ତୁ ଭୃଗୁ ଯେଉଁ ଗଲେ ଛାଡ଼ିଦେଲେ, କେହି ଅଟକେଇଲା ନାହିଁ, ଭୃଗୁ ଯାଇ ପହଞ୍ଚିଗଲେ ଭଗବାନଙ୍କର ବେଡ୍ରୁମ୍କୁ ଯାଇ ପହଞ୍ଚିଗଲେ। ଆଉ ନକ୍ କରିବା ନକ୍ ଫକ୍ କରିବା ଦରକାର, ଆମର ଏଇଠି ଆଚାର ସଦାଚାର ଏଇଟା ଆମେ ଜାଣିବା କଥା, ଭାଗବତ ବହୁତ କଥା ଶିକ୍ଷା କରିବାର ଅଛି। ଯେ ମନ୍ଦିର ପ୍ରବେଶ କରିବେ, ଭୁସ୍ଭୁସ୍ ପଶିବେ ନାହିଁ, ଅନୁମତି ନେବେ, ସାର୍ ମେ ଆଇ କମିନ୍, ନକ୍ କରିବେ, ଭଗବାନଙ୍କର ଗୃହ ଇଏ ଆମର ନୁହଁ, ଆମର ଖେଳ ଘର ନୁହଁ, ଏଇଟା ଆମେ ଭୁସ୍କି ପଶିଯିବା, ନକ୍ କରିକି ଆସିବା, ଇଏ ହେଉଛି ନିୟମ ଆଚାର ଭଗବାନ ଗୃହ। କିନ୍ତୁ ଇଏ ଦକ୍ଷ ଏ ଭୃଗୁମୁନି ଯାଇଛନ୍ତି ପରୀକ୍ଷା କରିବେ, ଇଆକୁ ନକ୍ କରିବେ, ସେ ଭାବୁଥିବେ ତାଙ୍କୁ ନକ୍ କରିବା ପାଇଁ କହୁଥିବେ, କିନ୍ତୁ ହଠାତ୍ ଆସିଲା, ହଁ ପରୀକ୍ଷା ଆଉ କ'ଣ ହେବ, କହି ଭୁସ୍କିନା ପଶିଗଲେ ଭଗବାନ ବେଡ୍ରୁମ୍ରେ। ଭଗବାନ ଦଶମ ସ୍କନ୍ଧ 89 ବର୍ଣ୍ଣନା କରାଯାଇଛି, ଶୟାନଂ ଶ୍ରିୟ ଉତ୍ସଙ୍ଗେ, ଶ୍ରିୟ କହିଲେ ଲକ୍ଷ୍ମୀଦେବୀଙ୍କର ଉତ୍ସଙ୍ଗ, ତାଙ୍କର କୋଳରେ ଶୟନ କରିଛନ୍ତି ଭଗବାନ। ଇଏ ହେଉଛି ପରୀକ୍ଷା, ଦେଖନ୍ତୁ ପ୍ରତିକୂଳ ପରିସ୍ଥିତିରେ ଭଗବାନଙ୍କର ଭଗବତ୍ତା ସ୍ଥାପନ ହୋଇଛି। ଜଣେ ଗୋଟେ ଏକାନ୍ତ ସ୍ଥାନରେ ଗୋଇଠା ମାରିଦେଲା ଚଳିବ, ପତ୍ନୀଙ୍କ ସାମ୍ନାରେ ଗୋଇଠା ମାରିଲା, ପତ୍ନୀଙ୍କ ସାମ୍ନାରେ କେତେ କ୍ରୋଧ ନ ହେବ, ଦେଖନ୍ତୁ ଇଏ ଗୋଟେ କଥା। ଶୟାନ ଭଗବାନ ଏଇଭଳି ବ୍ୟବସ୍ଥା କରିଛନ୍ତି, ତାଙ୍କର ଶ୍ରେଷ୍ଠତାକୁ ସ୍ଥାପନ କରାଯିବ। ତେଣୁ ସେ ସମୟରେ କ'ଣ ହେଇଛି ନା, ଶୟାନ ସିଏ ମୁଁ ତ କହିଦେଲି, ଆଉ ଇଏ ରହିଲାନି, ଆର ରହିବା କଥା କ'ଣ, ଯେଉଁ ରହସ୍ୟଟା ଉନ୍ମୋଚନ ହେଇଗଲା, ଯାହା ବି ହଉ। ତେଣୁ ଶୟାନ ସିଏ ଉତ୍ସଙ୍ଗ ଭଗବାନ ଲକ୍ଷ୍ମୀଦେବୀଙ୍କ କୋଳ, ଲକ୍ଷ୍ମୀଦେବୀ ସାଧାରଣତଃ ଭଗବାନଙ୍କ ପାଦ ପଦ୍ମ ପାଦ ସମ୍ମାନ କରନ୍ତି ଲକ୍ଷ୍ମୀଦେବୀ, କିନ୍ତୁ ଏଇଠି ପରୀକ୍ଷା ହେଉଛି, ଭଗବାନ ଜାଣନ୍ତି ସବୁ ବ୍ୟବସ୍ଥା କରୁଛନ୍ତି। ଭଗବାନ ଶୋଇପଡ଼ିଲେ, ଶୟାନ ସିଏ ଲକ୍ଷ୍ମୀଙ୍କର କୋଳରେ ଶୋଇପଡ଼ିଲେ। ଆଜି ଲକ୍ଷ୍ମୀଦେବୀ କେତେ ଆନନ୍ଦିତ, ଲକ୍ଷ୍ମୀଦେବୀ ଭଗବାନ ବକ୍ଷ ଦେଶରେ ରହନ୍ତି, କିନ୍ତୁ ବକ୍ଷଦୋଷ ଥିଲେ ମଧ୍ୟ ଅଷ୍ଟମ ସ୍କନ୍ଧରେ ସେ କଥା ଆସିବ, କିନ୍ତୁ ସବୁବେଳେ ସେ ପାଦରେ ସମ୍ଭାବନା କରନ୍ତି। ଲକ୍ଷ୍ମୀଦେବ ଚଞ୍ଚଳା, ସେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରନ୍ତି ନାହିଁ। ସେଥିପାଇଁ ଆମର ଗୋଟେ କଥା ଅଛି, ଆଜି ଯେ ରାଜେନ୍ଦ୍ର ଆସୁନି କାଲି ସେ ଫକୀର। ଲକ୍ଷ୍ମୀଦେବୀ ଚଞ୍ଚଳା, ସିଏ ଗୋଟିଏ ସ୍ଥାନରେ ରହିପାରନ୍ତି ନାହିଁ ବେଶୀ ସମୟ। ଚଞ୍ଚଳ ହିଁ ମନ, ଆମର ମନଟା ସେଇଭଳି ଭାବରେ ଚଞ୍ଚଳ, ଆନନ୍ଦ ନ ପାଇବା ପର୍ଯ୍ୟନ୍ତ ଖୋଜି ବୁଲୁଥିବ ଆନନ୍ଦ, ଏଠି ନାହିଁ ସେଠି ଦେଖିବା, ସେଠି ନାହିଁ ସେଠି ଦେଖିବା, ସେଠି ନାହିଁ ସେଠି ଦେଖିବା, ଏଇ ଚଞ୍ଚଳତା। ମନ ଖୋଜୁଛି ଆନନ୍ଦ, ଗୋଟିଏ ସ୍ଥାନ ଯେଉଁ ରହିଛି ଆନନ୍ଦ ଘନ, ସେଇଠି ଯଦି ମନଟା ଲାଗିଗଲା ଆଉ ମନ ସ୍ଥିର ହୋଇଗଲା, ସ୍ଥିତପ୍ରଜ୍ଞ ସ୍ଥିର ହୋଇଗଲା, ଆଉ ଘୁଞ୍ଚିବ ନାହିଁ। ଲକ୍ଷ୍ମୀଦେବୀ ସେଇଭଳି ଭାବରେ ଭଗବାନ ପାଦପଦ୍ମରେ ଏତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଆଉ କିଛି ନାହିଁ, ନିଦ୍ରା ନାହିଁ, କିଛି ନାହିଁ, ସବୁବେଳେ ପାଦ ସେମାନେ କରୁଛନ୍ତି। କିନ୍ତୁ ପରୀକ୍ଷା ହେବ, ସବୁ ବ୍ୟବସ୍ଥା ହୋଇଯାଉଛି ଭଗବାନଙ୍କର। ଭଗବାନ କ'ଣ କରୁଛନ୍ତି, ଲକ୍ଷ୍ମୀଦେବୀଙ୍କ କୋଳରେ ଶୟନ କରିଛନ୍ତି, ଶୟନ ଶ୍ରୀ ଉତ୍ସଙ୍ଗେ ଇଏ ଆସି ପହଞ୍ଚିଗଲେ। ପଦାବକ୍ଷସ ତାଳୟତ, ବକ୍ଷ ଦେଶରେ କେତେ ପାଦରେ ପାଦରେ ମାରିଥାନ୍ତୁ କୋଇଟା ଗଲେ ପୁରା ବକ୍ଷ, ଯେଉଁଠି କମଳାଦେବୀ ରହିଛନ୍ତି, ଲକ୍ଷ୍ମୀଦେବୀ ରହିଛନ୍ତି, ଶୟନ କରିଛନ୍ତି, ମସ୍ତକ ଧାରଣ କରିଛନ୍ତି ସେଠି, ସେହି ପାଖରେ କମଳାଙ୍କ ପାଖରେ ଗୋଡ଼ରେ ମଧ୍ୟ ବାଜିଯାଇଛୁ ଗୋଡ଼। ଏଇଭଳି ପଦବକ୍ଷ ଅହ ତାଡ଼ୟତ, ମାନେ ସାଧାରଣ ଖାଲି ଛୁଇଁଦେଲେନି, ତା ନୁହଁ ତାଡ଼ୟତ, ତାଡ଼ନା ଖୁବ୍ ଜୋରରେ, ଯେତେ ଜୋର ଅଛି ବଡ଼ ରହିଛି ପ୍ରଭୁଙ୍କର, ଯେତେ ବଡ଼ ଅଛି ସବୁ ବଡ଼ ପ୍ରକାର ତାଡ଼ୟନ, ତାଡ଼ନ କରିଦେଲେ ଖାଲି ସ୍ପର୍ଶ କଲେ ନାହିଁ, ତାଡ଼ୟନ ଖୁବ୍ ଜୋରରେ ଗୋଟେ ବକ୍ଷସ୍ଥଳରେ। କିନ୍ତୁ କ'ଣ ହେଲା, ତତ ଉଠାଏ ଭଗବାନ, ଭଗବାନ ଉଠି ପଡ଼ିଲେ, ଶୋଇଥିଲେ ଯେ ଉଠି ପଡ଼ିଲେ। ଆମର ସେ ଶ୍ରୀ ରାଧାକୃଷ୍ଣ ଭାରତୀ ଖାଲି କଥା କହିଲେ, ଖାଲି ତାଡ଼ନା କରିଦେ ଚୁପଚାପ ରହିଗଲେ, ତା ନୁହଁ, ପରୀକ୍ଷା ହେଉଛି, ପରୀକ୍ଷା ହେଉଛି। ଆଳସି କାହିଁକି, ମହାରାଜ କହିଲେ ଆଳସି କାହିଁକି, ସବୁଠାରେ ଶୋଉଛ ଖାଲି, ଗର୍ଭଦୋଗ ସାହି, କ୍ଷୀରଦୋଗ ସାହି, କାରଣଦୋଗ ସାହି, ସାହି ସାହି ସାହି, କେତେ ବର୍ଷ ଶୋଇବ ତୁମେ, ଶୋଇବ ଏକାଥରେ। ଭଗବାନ ଯିବେ ଯେଉଁ ରଥଯାତ୍ରାରେ, ଚାରିଦିନ ବୁଲିକି ଆସିଗଲେ, ଚାରି ମାସ ଶୋଇବେ, ସ୍ୱୟଂ ଏକାଦଶୀ, ଚାରି ମାସ ପରେ ଉତ୍ଥାନ ଏକାଦଶୀ, କେତେ ଶୋଇବ ତୁମେ। ଭଗବତୀ ବ୍ରହ୍ମ ସଂହିତାରେ ବ୍ରହ୍ମା ଲେଖିଛନ୍ତି, ଯ କାରଣା ନବଜଳେ ଭଜତି ସ୍ମ ଯୋଗ ନିଦ୍ରା ମନନ୍ତ ଜଗଦଣ୍ଡ ସରୋମଙ୍କୁ ଭଜତି, ଯୋଗ ନିଦ୍ରା ଭଗବାନଙ୍କର, ଏ ନିଦ୍ରା ଆମ ନିଦ୍ରା ନୁହଁ, ଏ ଚତୁର୍ଥ ସ୍ତର, ତୂରୀୟ ସ୍ତର, ଆମର ତିନୋଟି ସ୍ତର ରହିଛି। କ'ଣ କ'ଣ, ଗୋଟେ ହେଉଛି ଜାଗ୍ରତ, ଗୋଟେ ହେଉଛି ସ୍ୱପ୍ନ, ଗୋଟେ ହେଉଛି ନିଦ୍ରିତ ଅବସ୍ଥା। ସ୍ୱପ୍ନରେ ଆମେ କିଛି ନିଦ୍ରିତ ଅବସ୍ଥା ଆମେ କିଛି ଜାଣିପାରୁନାହିଁ, ତେଣୁ କିନ୍ତୁ ଇଏ ଯେଉଁ ସ୍ତର ଯୋଗ ନିଦ୍ରା, ଏ ସମାଧି, ଏ ଚତୁର୍ଥ ସ୍ତର, ତୂରୀୟ ସ୍ତର ବୋଲି କୁହାଯାଏ। ତେଣୁ ଭଗବାନ ଯେଉଁ ଶୟନ କରିଥିଲେ, ତତ ଉତ୍ଥାୟ ଭଗବାନ, ଭଗବାନ ଉଠି ପଡ଼ିଲେ, ଭଗବାନ ଶବ୍ଦ କୁହାର ଗଲା, ଭଗବାନ ସିଏ ଇଏ ହେଉଛନ୍ତି ଭଗବାନ, ଇଏ ହେଉଛନ୍ତି ଭଗବାନ, ତତ ଉତ୍ଥାୟ ଭଗବାନ ସହ ଲକ୍ଷ୍ମୀ, ଲକ୍ଷ୍ମୀ ମଧ୍ୟ ଉଠିଗଲେ, ସହ ଲକ୍ଷ୍ମୀ, ଲକ୍ଷ୍ମୀଙ୍କର କ୍ରୋଧ ଆସିଲା ନାହିଁ, ଭଗବାନଙ୍କ ଆରେଞ୍ଜମେଣ୍ଟ, ଲକ୍ଷ୍ମୀଙ୍କର ଲକ୍ଷ୍ମୀଙ୍କର କଥା ଆସିବା କଥା, ସ୍ୱାମୀକୁ ତାଙ୍କ ସାମ୍ନାରେ ସ୍ୱାମୀକୁ ସେ ଗାଳି ଦେଉଛନ୍ତି, ସେଥିପାଇଁ କୁହାଯାଏ ବ୍ରାହ୍ମଣ ଉପରେ, ସେଥିପାଇଁ ଲକ୍ଷ୍ମୀଙ୍କର କ୍ରୋଧ ହେଇଛି। ତାଙ୍କ ସାମ୍ନାରେ ତାଙ୍କ ସ୍ୱାମୀଙ୍କୁ ବକ୍ଷରେ ଆଘାତ କରିବା, କୌଣସି ଦୋଷ ନାହିଁ, କିଛି ଭୁଲ କରିନାହାନ୍ତି, କିଛି ଚୋରି କରିନାହାନ୍ତି, କିଛି କରିନାହାନ୍ତି, ଶୋଇଥିଲେ, ଟିକେ ରେଷ୍ଟ ନେଇଥିଲେ, କିଛି ଗୋଟେ ବଡ଼ ଭୁଲ କରିଦେଇଥିଲେ, ଯାଇକି ଆଘାତ ଦେଲେ, ତା ନୁହଁ, ଦଣ୍ଡ ଦିଆଯାଏ କାହାକୁ, ଯେ ନିୟମ ଭଙ୍ଗ କରେ, କିଛି କିଛି ନାହିଁ, କିଛି ନାହିଁ, ଆସିଲେ କୁଆଡ଼େ ଘୁସ ଘୁସ ଆସିକିରି ଗୋଟେ ଆଘାତ ପକାଇଦେଲେ, ଗୋଟେ ତାଡ଼ନା କଲେ, ସାମାନ୍ୟ ସ୍ପର୍ଶ କଲେ ନାହିଁ, ଯେତେ ତାଙ୍କର ଶକ୍ତି ଥିଲା ମାରିଲେ ସବୁ ବଳ ପ୍ରୟୋଗ କରିକିରି। ତେଣୁ ଏ ଯେଉଁ କଲେ, ସହ ଲକ୍ଷ୍ମୀ ଶତାଙ୍ଗତି, ଲକ୍ଷ୍ମୀଦେବୀ ମଧ୍ୟ ଉଠି ପଡ଼ିଲେ, କିଛି କହିଲେନି, ସାଇଲେଣ୍ଟ, ଭଗବାନ କହିବେ, କ୍ଷମା ପ୍ରାର୍ଥନା କରିବେ, ଭଗବାନ ମୋର ଭୁଲ ହୋଇଗଲା, ମୁଁ ଜାଣିପାରିଲିନି, ମୋତେ ଖବର ଦେଲେନି ଆଗରୁ ଟିକେ, ମୁଁ ଆପଣଙ୍କୁ ସ୍ୱାଗତ କରିଥାନ୍ତି, ଆପଣଙ୍କର ପାଦପଦ୍ମ ବହୁତ କୋମଳ, ମୋର ଛାତିଟା ବହୁତ କଠୋର, ଆପଣ ବହୁତ ଆଘାତ, ଭଗବାନ ଏଭଳି ଭକ୍ତବତ୍ସଳ, ଏ ଭଗବାନ ଭକ୍ତବତ୍ସଳତା ଏ ପର୍ଯ୍ୟନ୍ତ ଧାରଣ କରିଛନ୍ତି, ଶିବତ୍ସ ଚିହ୍ନ ଭଗବାନଙ୍କର, ଲକ୍ଷ୍ମୀଦେବୀଙ୍କ ସହିତ ଧାରଣ କରିଛନ୍ତି, ଶିବତ୍ସ ଚିହ୍ନ, ମୃଗଙ୍କର ଚିହ୍ନ, ପାଦ ଚିହ୍ନ ରହିଛି। ତେଣୁ ସହ ଲକ୍ଷ୍ମୀ ଶତାଙ୍ଗତି, ଏସବୁ ସିଏ ସେଇଭଳି ଭାବରେ ତାଙ୍କର ପତି ଯେଉଁଭଳି ଭାବରେ ଆଚରଣ କଲେ, ସିଏ ମଧ୍ୟ ସେଇଭଳି ଭାବରେ ଆଚରଣ କଲେ। ଏତେ ବହୁତ କଥା ରହିଛି, ଆମେ ଏତେ କହିବା ନାହିଁ, କିନ୍ତୁ ଇଏ ହେଉଛି କହିବାର ଉଦ୍ଦେଶ୍ୟ ଥିଲା, ଯେତେ ଦେବତାମାନେ ଅଛନ୍ତି ପରୀକ୍ଷା ହୋଇସାରିଛି, କିନ୍ତୁ ତଥାପି ଲୋକମାନେ କହୁଛନ୍ତି, ନାହିଁ ଗଣେଶ ହେଉଛନ୍ତି ଶ୍ରେଷ୍ଠ, ନା କାଳୀ ହେଉଛନ୍ତି ଶ୍ରେଷ୍ଠ, ନା ବ୍ରହ୍ମା ହେଉଛନ୍ତି ଶ୍ରେଷ୍ଠ, ନା ଶିବ ହେଉଛନ୍ତି ଶ୍ରେଷ୍ଠ, ଏଇଭଳି ଭାବରେ ଚାଲିଛି। ବ୍ରହ୍ମା କୃଷ୍ଣ ହେଉଛନ୍ତି ଜଣେ ଦେବତା, ଶିବଜୀ ହେଉଛନ୍ତି କୃଷ୍ଣ ହେଉଛନ୍ତି ଦେବତା, ଶିବଜୀ ହେଉଛନ୍ତି ଭଗବାନ। ଏଇଭଳି ଭାବରେ ସବୁ ବିଭିନ୍ନ ପ୍ରକାର ଅନୁଷ୍ଠାନ ରହିଛି, ବିଭିନ୍ନ ପ୍ରକାର ଗୋଷ୍ଠୀ ରହିଛି, ବିଭିନ୍ନ ପ୍ରକାର ଧାର୍ମିକ ସଂଗଠନ ସବୁ ରହିଛି, କିଏ କ'ଣ ସବୁ, ଏ ପରୀକ୍ଷା ହେଇଯାଇଛି, ନିର୍ଣ୍ଣୟ ହେଇଯାଇଛି, ତଥାପି ଲୋକମାନେ ପଶନ୍ନପି ନ ପଶନ୍ତି। ତେଣୁ ଇଏ କହିବାର ଉଦ୍ଦେଶ୍ୟ ଥିଲା, ଏଇ ଯେଉଁ ଦେବତାମାନଙ୍କ ଭିତରେ ଏଇ ଦୁଇ ଜଣ ସୁରୋତ୍ତମ ହଉ, ଦୁଇ ବଚନ କୁହାଗଲା, ସୁରୋତ୍ତମ ହଉ ଦୁଇ ଜଣ, ଏ ରାମକୃଷ୍ଣ ମୋର ଏବଂ ବସୁଦେବଙ୍କର ପୁତ୍ର, ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ଏଇ ଦୁଇ ଜଣ, ଇଏ ଆସିଛନ୍ତି ସୁରାଣା ମଦର୍ଥେ ଗର୍ଗସ୍ୟ ବଚନ ଯଥା। ଯଦି ପଚାରିବେ ଉଦ୍ଧବ କେମିତି ଜାଣୁଛ, ନା ଗର୍ଗ କହିଥିଲେ ଗର୍ଗସ୍ୟ ବଚନ ଯଥା। ତେଣୁ ଏଠି କ୍ଷଣକାଳ ପାଇଁ ସେ ଚିନ୍ତାଧାରାଟା ଆସିଲା ବୋଲି କୁହାଯାଉଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, କାରଣ ଏ ବିରହରେ ଏଇ ଧାରଣାଟା ଐଶ୍ୱର୍ଯ୍ୟ ଭାବନାଟା ଆସିଲା। ତେଣୁ ଇହ କହିଲେ ମଦ୍ ଗୃହେ ପ୍ରାପ୍ତ ମମ ଚ ବସୁଦେବ ସେ ଚ ଭାଗ୍ୟାତ ପୁତ୍ର ବହୁତା ଇତ୍ୟର୍ଥ ସୁରାଣା ଅର୍ଥାୟ। ଦେବତାମାନଙ୍କର ଉଦ୍ଦେଶ୍ୟ ସିଦ୍ଧି ପାଇଁ କଂସାଦି ଶତ୍ରୁ ବଦ୍ଧ ଲକ୍ଷଣାୟ ପରିତ୍ରାଣାୟ ସାଧୁନା, ଭାଗବତ ମଧ୍ୟ କୁହାଯାଇଛି, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଅଠେଇଶ ଶ୍ଳୋକ ବୋଧେ ହେବ, ଏଠି କୁହାଯାଇଛି କ'ଣ, ଏତେ ଚାଂଶ କଳାପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାରି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ। ଦେବତାମାନଙ୍କର ବିରୁଦ୍ଧରେ ସବୁବେଳେ ରହିଛନ୍ତି ଅସୁରମାନେ, ଭଗବାନ ପ୍ରତି ଯୁଗରେ ଆସି ତାଙ୍କୁ ରକ୍ଷା କରନ୍ତି। ଏଠି ଯେଉଁ ବାଇଶଟି ଅବତାର ବିଷୟରେ କୁହାଗଲା, କିଏ ଭଗବାନଙ୍କର ଅଂଶ ବା କିଏ କଳା, କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ। ସୁରାଣା ଅର୍ଥାଏ କଂସାଦି ଯେମିତି କଂସ ଇତ୍ୟାଦି ଏମାନେ ସବୁ ସେଇ ଜୟ ବିଜୟ, ଇଏ କଂସ ଅବଶ୍ୟ ଜୟ ବିଜୟ ନୁହନ୍ତି, ଇଏ ହେଉଛନ୍ତି କିଏ, ଇଏ କାଳ ନିମିଥିଲେ, ଜୟ ବିଜୟ ହେଉଛନ୍ତି ଦ୍ୱାପର ଯୁଗରେ ଆସିଲେ, କିଏ କ'ଣ ତାଙ୍କ ନା, ଏ ଯେଉଁ ଦନ୍ତବକ୍ର ଏବଂ ଶିଶୁପାଳ। ତେଣୁ ଏ ଶତ୍ରୁବଦ୍ଧ ଲକ୍ଷଣାୟ ଏମାନଙ୍କୁ ହତ୍ୟା କରିବା ପାଇଁ ପ୍ରୟୋଜନ, ଇଏ ହେଉଛି ପ୍ରୟୋଜନ। ତିନୋଟି ତତ୍ତ୍ୱ ରହିଛି ବେଦରେ, ଗୋଟିଏ ହେଉଛି ସମ୍ବନ୍ଧ ଅବିଧେୟ ଏବଂ ପ୍ରୟୋଜନ। ତେଣୁ ଆମର ପ୍ରୟୋଜନ ହେଉଛି କୃଷ୍ଣ ପ୍ରେମ, ଆମର ପ୍ରୟୋଜନ ହେଉଛି କୃଷ୍ଣ, କାହାର କ'ଣ ପ୍ରୟୋଜନ, କାହାର କେଉଁ, ଅଧିକାଂଶ ଲୋକଙ୍କ ପ୍ରୟୋଜନ ହେଉଛି କେମିତି କରୁଣାରେ ଆମେ ମୁକ୍ତ ହେବା, ଇଏ ହେଉଛି ତାଙ୍କ ପ୍ରୟୋଜନ, କିନ୍ତୁ ଆମର ସେ ପ୍ରୟୋଜନ ନୁହଁ, ଆମର ପ୍ରୟୋଜନ ହେଉଛି କୃଷ୍ଣ ପ୍ରେମ, ଆମର ପ୍ରୟୋଜନ କୃଷ୍ଣ ପ୍ରେମ। ମହତ୍ ଗମ୍ଭୀରମ୍ ଗର୍ଗସ୍ୟ ବଚନ ଯଥା, ଏ ଗମ୍ଭୀର ବଚନ ବର୍ଗଙ୍କର। ତେଣୁ ଏ ଶ୍ଳୋକର ଭାବାର୍ଥରେ ସନାତନ ଗୋସ୍ୱାମୀ କହନ୍ତି ସୁରୋତ୍ତମ ହଉ ଶ୍ରୀ ହରିହରଉ, ଦେଖନ୍ତୁ ଏଇଠି ହରିହରଉ କହିଦେଲେ, ସୁରୋତ୍ତମ ହରିହରଉ, ହରିହର ହରି ହେଉଛନ୍ତି ବିଷ୍ଣୁ, ହର ହେଉଛନ୍ତି ଶିବଜୀ, ହରିହରଉ ହରିହରଉ ଏଇ ଦୁଇ ଜଣ ଆମେ ଦେଖିଲୁ। ମୁଁ ଥରେ ଥିଲି ପୁରୀରେ ଥିଲାବେଳେ 20 ବର୍ଷ କାଳ ଜଗନ୍ନାଥ କୃପାରେ ମୁଁ ସେଠି ସେବା କରୁଥିଲି ଆମର ଅଫିସରେ, ମୁଁ ଯାଏ ଅଧିକାଂଶ ସମୟରେ ଜଗନ୍ନାଥ ମନ୍ଦିର, ସେଠି ଯେଉଁ ଆସନ୍ତି ପଣ୍ଡାମାନେ ସବୁ ଲେଖନ୍ତି ଗାଇଡ଼, ଯେଉଁ ଅନ୍ଧ ଯଥାନ୍ଧେଇ ରୂପନୀୟମାନେ, ଯେମିତି ଗୋଟେ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ବାଟ ବତେଇଲା ଭଳିଆ ସବୁ, ଯିଏ ଆସନ୍ତି ଭଗବାନଙ୍କୁ ଜାଣିବା ପାଇଁ ସିଏମାନେ ଅନ୍ଧ ସବୁ ଆସି ପହଞ୍ଚିଗଲେ, ହଁ ଆମେ ବତେଇଦେବୁ କ'ଣ ସବୁ, ଇଏ ଆଙ୍କ ବିଷୟରେ କହିଦେବୁ କ'ଣ କ'ଣ, ନା ଇଏ ହେଉଛି ବ୍ରହ୍ମା, ଏ ବିଷ୍ଣୁ, ଏ ମହେଶ୍ୱର ଶିବ, ଏଇଭଳି ଭାବରେ ବତେଇ ଦିଅନ୍ତି ଅନ୍ଧ ଯଥାନ୍ଧେଇ ରୂପନୀୟମାନା। ତେଣୁ ଯାହା ବି ହେଉ, ଇଏ ଯେଉଁ ବ୍ରହ୍ମା ଏବଂ ଶିବ ହରିହରଉ ସୁରୋତ୍ତମ ହଉ, ହରି ଏବଂ ହର ବ୍ରହ୍ମା ଏବଂ ଶିବ ଏ ଦୁଇ ଜଣ ଆସିଛନ୍ତି ଗର୍ଗଙ୍କ ବଚନରେ, ସେ ଏତିକି ବୁଝିଲେ ଇଏ ହେଉଛନ୍ତି ଶ୍ରେଷ୍ଠ ହରିହରଉ, ନାରାୟଣ ସମ ଗୁଣେଇ କୁହାଗଲା ନା। ତେଣୁ ଶ୍ରୀ ବାସୁଦେବ ସଂକର୍ଷଣ ବା ଚତୁର୍ଭୁଜ ଶ୍ରେଷ୍ଠ ମନି, ବା ଆଉ ଗୋଟେ ଅର୍ଥ ଆସିବ, ଯେଉଁ ଭଗବାନଙ୍କର ଯେଉଁ ଆମେ ଦେଖିବା ରାମଜୀ ରହିଛନ୍ତି, ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଏମାନେ ହେଉଛନ୍ତି ଭଗବାନଙ୍କ ଚତୁର୍ଭୁଜ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ, ଏଇ ଚତୁର୍ଭୁଜ ମଧ୍ୟରେ ବାସୁଦେବ ଏବଂ ସଂକର୍ଷଣ ହଉ, ବାସୁଦେବ ସଂକର୍ଷଣ କରେ ରାମ ଲକ୍ଷ୍ମଣ ହଉ, ରାମ ଲକ୍ଷ୍ମଣ ହଉ, ଏଠି ରାମ ଲକ୍ଷ୍ମଣ ରହିଛନ୍ତି, ରାମ ଲକ୍ଷ୍ମଣ ହଉ, କୃଷ୍ଣ ଏବଂ ବଳରାମ, କେତେବେଳେ ସେ ସାନ ଭାଇ ବଳରାମ ଲକ୍ଷ୍ମଣ ସାନ ଭାଇ ଆସୁଛନ୍ତି, କେତେବେଳେ ବଡ଼ ଭାଇ ଆସୁଛନ୍ତି, ଚ ଚତୁର୍ଭୁଜ ଶ୍ରେଷ୍ଠ ହଉ, ଚତୁର୍ଭୁଜ ଭିତରେ ଇଏ ହେଉଛନ୍ତି ଶ୍ରେଷ୍ଠ ବାସୁଦେବ ସଂକର୍ଷଣ। ମହତାଂ କହିଲେ ଏଠି ଯେଉଁ କୁହାଗଲା, ମନି କୃଷ୍ଣଙ୍କ ଚ ରାମଙ୍କ ଚ ପ୍ରାପ୍ତ ବିହୁ ବିହ ସୁରୋତ୍ତମ ହଉ ସୁରାଣାଂ ମହତ ଅର୍ଥାୟ। ମହତାଂ ମହତ କହିଲେ କିଏ, ନା ମହତାଂ କହିଲେ ଭକ୍ତାନାମ ଅର୍ଥାୟ, ମହତ ଅର୍ଥାୟ ଅର୍ଥ ହେଉଛି ଭକ୍ତ, ମହତ କିଏ, ମହତ ହେଉଛନ୍ତି ଭଗବତ ଗୀତାରେ କହିଲେ କ'ଣ ଯେଉଁମାନେ ମହତ୍ ବ୍ୟକ୍ତି ସେମାନେ କ'ଣ, ସେମାନେ ଦୈବିକ ପ୍ରକୃତି ମା ଆଶ୍ରିତା, ମହାତ୍ମାନ ତୁ ମାତ ଦୈବିକ ପ୍ରକୃତି ମା ଆଶ୍ରିତା, ଦୈବିକ ପ୍ରକୃତିରେ ସେମାନେ ଥାନ୍ତି, ତିନିଗୁଣ ଉପତିରେ ନଥାନ୍ତି ସେମାନେ। ତେଣୁ ମହତାଂ ଭକ୍ତାନାମ ଅର୍ଥାୟ, ମହତାଂ କହିଲେ ଭକ୍ତ, ଆମର ଶ୍ରୀ ଆମର ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି, ଆମର ଯେଉଁ ରହିଛନ୍ତି ମହାତ୍ମା ଗାନ୍ଧୀ ବୋଲି କୁହାଯାଉଛି, ମହାତ୍ମା ତାଙ୍କୁ ରବର ଷ୍ଟାମ୍ପ ଦିଆଗଲା, ମହାତ୍ମା ରବର ଷ୍ଟାମ୍ପ ଦିଆ, ଇଏ ମହାତ୍ମା ନୁହନ୍ତି, ବା ସେ ମହାତ୍ମା ଗାନ୍ଧୀ କହିଲେ ଇଏ ହରିଜନ, ଇଏ ରବର ଷ୍ଟାମ୍ପ ଦିଆଗଲେ, ସେମାନେ ହରିଜନ ନୁହନ୍ତି। ମହାତ୍ମା ବା ହରି କିଏ, ହରିଜନ କିଏ ନା, ଯିଏ ଏ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇଛନ୍ତି, ମହାତ୍ମା ଅନସ୍ତ ମା ପାର୍ଥ ଦୈବିଂ ପ୍ରକୃତି ମା ସୀତା, ତତ ଭକ୍ତାନା ମହଦର୍ଥାୟ କହିଲେ ଭକ୍ତମାନଙ୍କର, ଯାଦବାନାନ୍ ଏ ବାର୍ଥ ଯାଦବମାନଙ୍କର, ଯଦୁକୂଳରେ ଆସୁଛନ୍ତି ସିଏ ଭଗବାନ, ଯଦୁ ହେଉଛନ୍ତି ଯଦାତି ମହାରାଜଙ୍କ ପୁତ୍ର, କିନ୍ତୁ ଯଦୁ ଆମେ କହିଥିଲୁ ସେ କଥା, ଯଦୁକୁ କାହିଁକି ଭଗବାନ ଲାଇକ୍ କରିଲେ, ଲାଇକ୍ ମାରିଦେଇଥିଲେ, ଫେସବୁକ୍ ଲାଇକ୍ ମାରୁଛନ୍ତି, କିନ୍ତୁ ଭଗବାନ ମଧ୍ୟ ଲାଇକ୍ ମାରିଦେଇଥିଲେ ଯଦୁକୁ, କାରଣ କ'ଣ, ପିତାଙ୍କ ଆଜ୍ଞାଙ୍କ ଅପେକ୍ଷା, ଆମେ କହିଥିଲୁ ସେ କଥା ଆଉ କହିବ ନାହିଁ ଏତେ କଥା। ତେଣୁ ଏ ଯେଉଁ ଯଦୁ ଯାଦବାନାନ୍ ଏ ଭାର୍ଥ, ଯଦୁ ଅନେକ ରହିଛନ୍ତି, ଯଦୁ ଯଦୁବଂଶର କଥା ଆସିବ, ଯଦୁବଂଶର କଥା କୁହାଯାଉଛି ଅନ୍ତିମରେ କହିବେ ଦଶମ ସ୍କନ୍ଧ ନବମ ଅଧ୍ୟାୟ, ନବୀ ଅଧ୍ୟାୟରେ ନା କେଉଁଠି ରହିଛି, ପରୀକ୍ଷିତ ମହାରାଜ ଚିନ୍ତା କରୁଥିବେ ଏ ଯାଦବମାନେ କେତେ ସଂଖ୍ୟକ ଥିଲେ, କେତେ ସଂଖ୍ୟକ ଥିଲେ, ଏମାନେ ଆମେ କହିଥିଲୁ 38 ଯେତିକି ଥିଲେ, ତାଙ୍କର ଯାଦବମାନଙ୍କ ସଂଖ୍ୟା ସେନ୍ସସ୍ ହେଇନି, ସୁଖଦେବ ଗୋସ୍ୱାମୀ କହିଲେ ନାହିଁ, ସେନ୍ସସ୍ କଲେ ନାହିଁ, ଗଢ଼ି ନାହିଁ, ଖାଲି ଟିଚର୍ମାନଙ୍କ ସଂଖ୍ୟା କହିଲେ। ଆମର ମଧ୍ୟ ଏଠି ସବୁ ସାର୍ମାନେ ଅଛନ୍ତି, ବହୁତ ଟିଚର୍ମାନେ ଅଛନ୍ତି, ରଘୁନନ୍ଦନ ଧାମରେ ସବୁ ସାର୍ମାନେ ଅଛନ୍ତି। ତେଣୁ ସେଠିକାର ସାର୍ମାନେ ଯେଉଁମାନେ ଥିଲେ ସେମାନେ କେତେ ନା 300 ସହସ୍ରାଣାମ 88 ଶତାନିଚ, ତାମାନେ 388,00,000 ଏତିକି ଥିଲେ ହେଉଛନ୍ତି ତାଙ୍କର ଟିଚର, ଏମାନେ ହେଉଛନ୍ତି ଟିଚର। ଆମେ ସବୁ ଟିଚର, ଆମେ ସବୁ ଶିକ୍ଷା ଦେଉଛୁ ବର୍ତ୍ତମାନ, କିନ୍ତୁ ଅଧିକାଂଶ ହେଉଛନ୍ତି ଚିଟର, ଟିଚିଂ ଆଉ ଚିଟିଂ ଉପରେ ପ୍ରାୟ ସେମ୍ ୱାର୍ଡ଼ ସବୁ ରହିଛି, କିନ୍ତୁ ଟିଚର କିଏ, ଚିଟର କିଏ, ଚିଟର ହେଉଛନ୍ତି ସିଏ ଯିଏ ଚିଟିଂ କରିବା ପାଇଁ କହୁଛନ୍ତି, ଟଙ୍କା ନେବେ, ଟଙ୍କା ତୁମଠୁ ନେଇଯିବେ, ଗୋଟେ କଥା କହିବେ, କାମ ଅଲଗା ରହିବେ, ଏ ହେଉଛନ୍ତି ଚିଟର। ଟିଚର କିଏ, ତାଙ୍କର ମଙ୍ଗଳ କରିବା ପାଇଁ, ତୁମର ମଙ୍ଗଳ ହେଉ ସେଥିପାଇଁ ସବୁ କଥା କହିବେ, ଯାହା କହିବେ ସେଇଟା ଆଚରଣ କରିବେ, ଆଚାର୍ଯ୍ୟ ସେ ହେଉଛନ୍ତି ଆଚାର୍ଯ୍ୟ। ତେଣୁ ଇଏ ଯେଉଁ ଯଦୁମାନଙ୍କର ଏହିଭଳି ଭାବେ ରହିଛନ୍ତି, ଯଦୁ ଯଦୁକୂଳରେ ଏତେ ସବୁ ସଂଖ୍ୟକ ହେଇଥିଲେ, ତେଣୁ ଯଦୁନାମ ସେମାନଙ୍କ ଭିତରେ ଫାଇଟିଂ ହେଲା, ସେ ରେଡ଼ାଟି ରହିଛି, ଆମେ କହିଥିଲୁ କାଲି ଏ ବାର୍ଥ ନନ୍ତୁ ଅସ୍ମାକମ୍ ଅଭକ୍ତାନ ଇତି ଭାବ। ନନ୍ଦ ମହାରାଜଙ୍କ ଭାବନାଟା କ'ଣ ନା, ମହତ ଅର୍ଥାୟ, ମହତ୍ ବ୍ୟକ୍ତିମାନଙ୍କ ପାଇଁ ସେ ଆସିଥିଲେ, ଯେଉଁମାନେ ଦୁଷ୍ଟ ବ୍ୟକ୍ତିଙ୍କୁ ହତ୍ୟା କରିବେ, ମହତ୍ ବ୍ୟକ୍ତିଙ୍କୁ ତାଙ୍କୁ ଆନନ୍ଦ ଦେବେ, କିନ୍ତୁ ନ ତୁ ଅସ୍ମାକମ୍, ମୋର ଆମର ବୃନ୍ଦାବନବାସୀମାନଙ୍କ ପାଇଁ ନୁହଁ, ଇଏ ଆମର ଅଭକ୍ତ, ଆମେ ଅଭକ୍ତ, ଆମେ ଭକ୍ତ ନୁହଁ, ଇଏ ଯେଉଁମାନେ ଭକ୍ତ ଶ୍ରେଷ୍ଠ ତାଙ୍କର ଧାରଣା ହେଉଛି ଏଇଟା, ଏଇଟା ଖାଲି କଥାରେ କୁହା ହେଉନି, ଏଇଟା ତାଙ୍କର ମନର ଭାବ ହେଉଛି, ଏଇଟା ଅଭକ୍ତ, ସେମାନେ ଭାବନ୍ତିନି ଆମେ ଅଭକ୍ତ, ଅନ୍ୟ ସମସ୍ତେ ଭକ୍ତ, ଆମେ ହେଉଛୁ ଅଭକ୍ତ। ଇଏ ହେଉଛି ଉନ୍ନତି ସ୍ଥିତି, ଭକ୍ତମାନଙ୍କର ତିନୋଟି ସ୍ଥିତି ରହିଛି, ସବୁ ଉନ୍ନତି ସ୍ଥିତିରେ ଯେଉଁମାନେ ଅଛନ୍ତି ସେମାନେ ଏହି ଭାବ, ସେମାନେ ପ୍ରଚାର କରିପାରିବେ ନାହିଁ, ତେଣୁ ପ୍ରଚାର କରିବା ପାଇଁ ସେମାନେ ଲୋୟର ଲେବୁଲକୁ ଆସନ୍ତି, ମଧ୍ୟମ ସ୍ତରକୁ ଆସନ୍ତି, ଏସବୁ କଥା ରହିଛି। ତାଙ୍କର ଭାବନା ହେଉଛି ମୁଁ ଅଭକ୍ତ, ଆଉ ସବୁ ଭକ୍ତ, ଏକା ମୁଁ ଅଭକ୍ତ, ଆଉ ସବୁ ରାଧାରାଣୀଙ୍କର ଭାବ, ସେଇଟା ରାଧାରାଣୀଙ୍କର ଭାବ, ମୋର କିଛି ଭକ୍ତି ନାହିଁ। ଯଦି ସଖୀମାନେ ପଚାରିବେ ତୁମର ଭକ୍ତି ନାହିଁ, ତୁମେ ଚନ୍ଦନ କରୁଛ, ତେଣୁ କେମିତି ଭକ୍ତି ନାହିଁ, ଇଏ ଅଷ୍ଟସାତ୍ତ୍ୱିକ ବିକାର ଆସୁଛି, ମହାଭାବ ତୁମର ନା, ଇଏ ଖାଲି ମୁଁ ଲୋକ ଦେଖିଣା ପାଇଁ କରୁଛି, ଲୋକ ଦେଖି ମୋତେ କହିବେ ତୁମେ ବଡ଼ ଭକ୍ତ, ସେଇଥିପାଇଁ ମୁଁ ଏଇଟା କରୁଛି, ଏ ରାଧାରାଣୀଙ୍କର ଭାବ। ନନ୍ଦ ମହାରାଜଙ୍କର ଭାବ ହେଉଛି ସେଇଟା, ଅଭକ୍ତାନା ଆମେ ସବୁ ଅଭକ୍ତ, ସେ ଭାବୁନାହାନ୍ତି ଆମେ ଭକ୍ତ, ଏହି ଗର୍ବ, ଗର୍ବଶୂନ୍ୟ ସେଇଟା, ଗର୍ବଶୂନ୍ୟତା। ଦୈନ୍ୟୋକ୍ତି ଭାଗବତମ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ 1 ଶ୍ଳୋକରେ ଏ କଥା କୁହାଯାଇଛି, ଗୋପାୟସ ସମାହିତ, ଗର୍ଗମୁନିଙ୍କର ଯେତେବେଳେ ନାମକରଣ ହେଇଛି ସେତେବେଳେ ଏ କଥା 10:8-11 ତସ୍ମାନନ୍ଦାତ୍ମଜୋୟଂ, ନାମକରଣ ହେଲା ମାନେ ଭଗବାନଙ୍କ ନାମକରଣ ହେଲା ମାନେ ଭଗବତ୍ତା ପ୍ରକାଶ ପାଇବ, ଭଗବାନଙ୍କ ନାମ ମାନେ ଭଗବାନଙ୍କ ଭିତରେ ତଫାତ୍ ନାହିଁ, ଭଗବାନ ନାମକରଣ ହେଉଛି ମାନେ ଭଗବତ୍ତା ପ୍ରକାଶ ପାଇଯିବ। ନନ୍ଦ ମହାରାଜ ଚିନ୍ତା କରିବେ ଭଗବାନ ନା, ଇଏ ଭଗବାନ ନୁହଁ, ତାଙ୍କର ଇଏ ଐଶ୍ୱର୍ଯ୍ୟକୁ ଛୁପେଇ ଦେଉଛନ୍ତି ଗର୍ଗାଚାର୍ଯ୍ୟ ଏଭଳି ଭାବରେ କଥା କହିବେ। କଥାରେ ମଧ୍ୟ ରହିଛି ଗୋଟେ କଥା ରହିଛି, ଜଣେ କହିଲେ ଜଣେ ରାଜା ଥିଲେ, ସିଏ ଗୋଟେ ପାଳୁଥିଲେ କ'ଣ ଗୋଟେ ପୋଷା କୁକୁର ନା ଗୋଟେ ପାଳିଥିଲେ କ'ଣ ଗୋଟେ ରହିଛି ଗୋଟେ ପାଳିଥିଲେ, ହଁ ଛେଳିଟେ ପାଳିଥିଲେ କ'ଣ ଏଇଟା କି ମନେ ପଡ଼ୁନି। ତାକୁ କହିଲେ ଦେଖ ଏଇଟାକୁ ପାଳନ କରିବ, ଆଉ ଯିଏ କହିବେ ମୃତ୍ୟୁବରଣ କଲା ବୋଲି ମୁଁ ତାକୁ ହତ୍ୟା କରିଦେବି। ଏଇଭଳି ଭାବରେ କହିଲେ ରାଜା, ସିଏ ଯାହା ଚାହିଁବେ କରିବେ। ତେଣୁ ଏ ଯେଉଁ ରହିଛି ସିଏ ସେ ଲୋକ ସିଏ ଜଣେ ବିଦ୍ୱାନ ବ୍ୟକ୍ତି, ହଁ କ'ଣ ଏମିତି ଗୋଟେ କଥା ହେଇଛି, ସମସ୍ତେ ଆସି ଖବର ଦେଲେ ଆଜ୍ଞା ଆପଣଙ୍କର ସେ ପୋଷା ଜନ୍ତୁଟା ମରିଗଲା। ଠିକ୍ ଅଛି ତମେ ମର, କହିଥିଲେ ସିଏ ତାଙ୍କୁ ବେକ କାଟିବୁ ସର, ତାଙ୍କ ସୁରକ୍ଷା ହେବ ସବୁ ଗୋଟେ। କିନ୍ତୁ ଇଏ ଜଣେ ବିଦ୍ୱାନ ବ୍ୟକ୍ତି ଆସିଲେ କହିଲେ ରାଜା ମହାରାଜ, ଆପଣଙ୍କ ଯେଉଁ ପୋଷା ବ୍ୟକ୍ତି ପୋଷା ଜନ୍ତୁଟା ଅଛି ନା ମରିଗଲା, ନା ନା ସିଏ ମରିବ କ'ଣ, ତାର ଆଖି ଖୋଲୁ ନାହିଁ, ଆଖି ଖୋଲୁ ନାହିଁ, ନା ଆଖି ଖୋଲୁ ନାହିଁ, କ'ଣ ଅସୁବିଧା ହେଲା କି, ନା ଖାଲି ଆଖି ଖୋଲୁ ନାହିଁ ତା ନୁହଁ, ନିଶ୍ୱାସ ବି ନେଉନାହିଁ, ନିଶ୍ୱାସ ନେଉ ନାହିଁ, ନା ନିଶ୍ୱାସ ମରିଗଲା କି ନା ମୁଁ ଜାଣିନାହିଁ, ନିଶ୍ୱାସ ବି ନେଉନାହିଁ, ନା ଖାଲି ସେଥିରେ ନା ନା ହାତ ଗୋଡ଼ କିଛି ହଲଉ ନାହିଁ। ଏଭଳି ଭାବରେ କହିଲେ ନା ଜାଣିଛି ମରିଗଲା, ନା ମୁଁ ଏ କଥା କହୁନା ଆପଣ କହୁଛନ୍ତି, ଏଇଭଳି ଭାବରେ କଥାର ମଧ୍ୟ କଥା ରହିଛି। ତେଣୁ ଇଏ ହେଉଛି ଗର୍ଗାଚାର୍ଯ୍ୟ ଏଭଳି କହିଲେ ଯେ ଭଗବାନ ନାରାୟଣ ଭଗବାନଙ୍କ ନାମ ହେଉଛି ଭଗବାନ ନାମ ଆସି ଭଗବାନ ତ ଆସି ପ୍ରକାଶ ପାଇବ, ଗୋପାଳ ତସ୍ମାନନ୍ଦାତ୍ମ ଯେଉଁ ଏଭଳି ଭାବରେ କହିଲେ ଇଏ ଭଗବାନ ପୂର୍ବେ ଇଏ ଏଭଳି ଭାବରେ ଆସିଥିଲେ, ପ୍ରତି ଯୁଗରେ ତାଙ୍କ ରଙ୍ଗ ବଦଳୁଛି, ନା ଇଏ କ'ଣ ଭଗବାନ ନା ଏ ତୁମେ ଗୋପାୟସ ସମାହିତ ତୁମେ ତାକୁ ପାଳନ କର, ଖୁବ ସାବଧାନରେ ପାଳନ କର, ଭଗବାନ ତୁମେ କ'ଣ ପାଳନ, ସେ ଭଗବାନ ଯେତେବେଳେ ଆମକୁ ପାଳନ ନା ନା ସିଏ ତୁମ ପୁତ୍ର ତୁମେ ପାଳନ କର। ତସ୍ମାନନ୍ଦାତ୍ମ ଯୋୟଂ ଏ ତସ୍ମାତ୍ ଶବ୍ଦ ଲାଷ୍ଟକୁ କହିଲେ ଏ ନନ୍ଦ ଇଏ ତୁମର ଆତ୍ମଜ ଏ ତୁମର ପୁତ୍ର ଇଏ ଭଗବାନ ନୁହନ୍ତି। ଏଇଭଳି ଭାବରେ ସବୁ ଲୀଳା ସବୁ ରହିଛି। ଆଉ ଯେତିକି ସ୍ମୃତି ଆସିଲା ଆମେ କହିଲେ ସମୟ ହୋଇଗଲା, ଟିକେ ଅଧିକା ସମୟ ହୋଇଗଲା, ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌରଭକୁନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ। ଏଠି ମଧ୍ୟ ରହିଗଲା, ଏଠି ମଧ୍ୟ ସନାତନ ଗୋଷ୍ଠୀଙ୍କ ଟୀକା ରହିଗଲା, କାଲି ପାଠ କରିବା। ମାନେ ମୁଁ କହିଦେଇଛି ସବୁ କହିଦେଇଛି, ଯେତିକି ଥିଲା କହିଦେଲି, ପ୍ରଶ୍ନ ଉତ୍ତର ପରେ କରିବା, ସମୟ ହୋଇଗଲାଣି ନା। ଆଉ ପ୍ରସାଦ ପାଇସାରନ୍ତୁ, ପ୍ରସାଦ ପାଇସାରିଲା ପରେ ପ୍ରସାଦ ପାଇସାରିଲା ପରେ ପ୍ରଶ୍ନ ପଚାରିବା, ପ୍ରଶ୍ନ ଉତ୍ତର ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି।